स्कंध 33 दृष्टा भूतानि बहुशो नंदगोपो बृहद्वने वसुदेव वचो भूयो
नंद महाराज जो मथुर को जाते वसुदेव जो कथा कही भूय बारंबार मानया मास सत्य बोली निर्धारण कले विस्मित गभीर विस्मय बृहत वन यही समस्त अद्भुत घटना दर्शन करी नंद महाराज विस्मय सहकार मथुर वसुदेव ताकि जो कथा गुड़ कही स्मरण करने को लगे इस प्रकार कौन भावार्थ ना परवर्त चौतीस पाठ करवा एकदा अर्भकमादाय स्वांकम आरोप्य भामिनी प्रस्तुतं प्रस्नुतं पाययामास स्थानं स्नेह परिप्लुता दिने माँ यशोदा कृष्ण को निज कोल नहीं पुत्र स्नेह विगलित हृदय हो स्वयं खरीद स्नान दुग्ध पान कराते श्लोक मैं कौन से भाव नहीं पर श्लोक 35 और 36 ये दुग श्लोक कह पीत प्राय से जननी सा तस्य रुचिरस्मितं मूकं लालयति राजन् जुम्भतो ददृशे इदं खं रोदसी ज्योतिरनीकमासः सूर्येन्दुगह्नी श्वसनाम्बुदीस्तं दीपान्नगास्तद्दुहितो गणानि भूतानि जानी स्थिरसंगमानि सुगंधवत् ये महाराज परीक्षित शिशु कृष्णकर स्तनपान जो प्राय शेष होता एवं माँ यशोदा सुंदर हास्योज्वल मुख को चाहिए आदर करते कृष्ण हाई मारे एवं माँ यशोदा मुख मध्य आकाश स्वर्ग मर्त्य ज्योतिषचक्र दिग समूह सूर्य चंद्र अग्नि वायु समुद्र द्वीप पर्वत नदी वन एवं स्थावर जंगम और समस्त प्राणी मान दर्शन कले कहते जोगमाय व्यवस्था माँ यशोदा सहित श्रीकृष्ण समस्त लीला साधारण मन हुए तेणु समग्र ब्रह्मांड जी तक मध्य अवस्थित निज मतम देखापी एक सुजोग कृष्ण अठार पाइले एक छोट शिशु रूपे कृष्ण निज माता कृपा कर विराट रूप प्रदर्शन कराइले जहाँफल से कोल शिशु की ये कि प्रकार शिशु ता दर्शन कर आनंद उपभोग करदी गुड़िक पर्वत कन्या उल्लेख कर नगांस्त दुहित्रु नदी प्रवाह फल विशाल अरण्य सृष्टि हुए जीव सर्वत्र रही से कई जंगम तो अन्य कई स्थावर अटंती कौन सी स्थान शून्य नुहे भगवान सृष्टि यह ही वैचित्र अटे तेणु जो दशम स्कंद सप्तम अध्याय श्लोक अध्याय तीनोटी भगवान बाल्यलीला वर्णना कर प्रथमे कि भाव भगवान शकट को अपावृत कर जो त्रैमासिक भगवान जो तीन मास से समय भगवान जो परल आरंभ कर समय शकटा मोचन लेट होता यहाँ वर्णना करणावर्त विषय वर्णना कर अष्टम सप्तम अध्याय शेष को तृणावर्त बद्ध तृणावर्त केमती भगवान माँ नहीं कूल रखी थे कूल रखी बेले से समय कृष्ण बहुत भारी होती जहाँ कि सी हूँ कूल रखा समर्थ होना तेणु से तले रखी से समय तृणावर्त आसी उठे नहीं आकाश को चली जाती आमर आचार्य मैंने कहते जे भगवान चाहिए देवलोक मान को दर्शन देवाई देवता एवं अप्सरा मान को दर्शन देवाई भगवान देवलोक को ग्रहण कले तृणावर्त मध्यम देवलोक को जाई सेठी देवता माने पत्नी माने अप्सरा माने सब भगवान दर्शन कलापर तापर भगवान तृणावर्त को बद्ध कर ये बद्ध सामान्य बद्ध नुह साधारण लोक मैंने जमी युद्ध बहुत सैनिक मृत्युवरण कर भगवान होती हतार गतदायक हतार जहाँ को भगवान हत्या करती बद्ध करती धाम प्रदान करती हतार गतिदायक भगवान नाम तेणु ये प्रति कृपा करणावर्त भगवान कृपा कर शकटासुर जी सी होती पूर्व जन्म से हिरण्याक्ष पुत्र उत्कोच तेणु उत्कोच से लोमसमुनि अभिशाप से शरीर विहीन हो जाते प्रेत शरीर थे से भगवान कृपाप्त हो शरीर प्राप्त हले एवं वर्तमान जो लीलाटे भगवान देखते से भगवान विराट रूप प्रदर्शन भगवान ये कहे तृणावर्त विषय वर्णना कर बद्ध विषय वर्णना करतमान सुखदेव गोस्वामी परीक्षित महाराज कहते जे दुष्ट अद्भुता ने बहुशो यही भाव में अनेक लीला अद्भुत कथा सब देखिले किए ना नंद गोप बृहत बने बृहत बन कहे वृंदावन जो बारटी बन अच्छा बृहत बन कहे महावन ए महावन हूँ गोटे बन तेणु यही मन प्रथम जिते गोकूल भगवान को नहीं छाड़ आसिले वसुदेव ये महावन कथा तापर से जी वृंदावन पर वर्णना करेणु महावन में यह विभिन्न प्रकार अद्भुत लीला जो भगवान आविर्भाव होती नंद महाराज यशोदा और अन्य ब्रजगोप मैंने भगवान आविर्भाव तिथि नंद महोत्सव पालन कर से समय नंद महाराज जाते मथुरा को कर देवाई कंस को कर देवाई एवं से कर दे सर वसुदेव सहित देखाई वसुदेव तर पुत्र को आड़ी ये जेकि कृष्ण नंद जाणिना ये होती वसुदेव पुत्र बोली जदि वर्णना करगमुनि आसवे से कहे ये होती वसुदेव पुत्र तथापि नंद महाराज जापारे ना कारण गर्गमुनि ये भाव कथा कह ये स्वयं भगवान किंतु सी जापारे नहीं भगवान बोली ये भगवान भगवता दर्शन प्रदर्शन कराऊँचर ऐश्वर्य देखा विराट रूप देखे कि तथापि यशोदा महाराज यशोदा महाराणी जानवे नहीं ये पुत्र जे सी होती स्वयं भगवान बोली ये वृंदावन माधुर्य ये ऐश्वर्य न था तेणु वसुदेव तर पुत्र को आठ नंद गोकूल बृहत बन छाड़ी तेणु वसुदेव जानापे चाहती ये मुझे रात अधेरे नहीं छाड़ी आसली गो को नंद महाराज जापारे कि समस्ते तो शोले
ମା ଯୋଗମାୟାଙ୍କର ବ୍ୟବସ୍ଥାରେ ସମସ୍ତେ ସହନ କରିଛନ୍ତି ଏବଂ ସିଏ ଯେତେବେଳେ ଛାଡ଼ିକି ଆସିଛନ୍ତି ତାପରେ କାଳେ କୌଣସି କାରଣରୁ କିଏ ଜାଣିଯାଇଥିବେ, ଯଶୋଦା ଜାଣିଯାଇଥିବେ କି ନନ୍ଦ ଜାଣିଯାଇଥିବେ, ସେଥିପାଇଁ ସେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିକରି ଏଭଳି ଭାବରେ କଥା କହୁଛନ୍ତି ଯେ ସେ ଜାଣିଲେ, ବସୁଦେବ ଜାଣିଲେ ଯେ ପ୍ରକୃତରେ ନନ୍ଦମହାରାଜ ଜାଣିନାହାନ୍ତି, ଇଏ ହେଉଛନ୍ତି ତାଙ୍କ ବସୁଦେବଙ୍କ ପୁତ୍ର, ନନ୍ଦମହାରାଜ କହୁଛନ୍ତି ଇଏ ହେଉଛନ୍ତି ତାଙ୍କର ପୁତ୍ର କୃଷ୍ଣ। ସେ ଯାହା ହଉ ଏସବୁ କହିଲା ପରେ ବସୁଦେବ ତାଙ୍କୁ କହିଲେ ଯେ ତମେ ଶୀଘ୍ର ବର୍ତ୍ତମାନ କର ଦେଇସାରିଲ ଏବଂ ନନ୍ଦ ମହାରାଜ ହେଉଛନ୍ତି ବଡ଼ ବୟସରେ ବଡ଼ ଏବଂ ବସୁଦେବ ହେଉଛନ୍ତି ବୟସରେ ସ୍ଥାନ, ତେଣୁ ସେ କହୁଛନ୍ତି ଆପଣ ତ କର ଦେଇସାରିଲେ, ବର୍ତ୍ତମାନ ଆମର ବନ୍ଧୁ ମିଳନ ମଧ୍ୟ ସରିଲା, ତେଣୁ ଆପଣ ବର୍ତ୍ତମାନ ଶୀଘ୍ର ଗୋକୁଳକୁ ଯାଆନ୍ତୁ, ବୃହତବନକୁ ପଳେଇ ଯାଆନ୍ତୁ, ଚାଲି ଯାଆନ୍ତୁ, କାହିଁକି ନା ସେଠି ସନ୍ତି ଉତ୍ପାଦାଶ୍ଚ ଗୋକୁଳେ ବହୁତ ଉତ୍ପାଦ ସେଠି ହବ। ଏକଥା ସେ ଭବିଷ୍ୟତବାଣୀ ଦେଇକି ଦେଲା ଭଳିଆ ହେଲା, କ'ଣ ହବ କିଏ ଜାଣିଛି, ନନ୍ଦ ମହାରାଜ ଜାଣିନାହାନ୍ତି କ'ଣ ହବ, କିନ୍ତୁ ବସୁଦେବ କହୁଛନ୍ତି ଶାନ୍ତି ଉତ୍ପାଦାଶ୍ଚ ଗୋକୁଳେ ଅନେକ ଉତ୍ପାଦ ହବ ସେଠି। ତେଣୁ ଏହିସବୁ ଯେତେବେଳେ ଆସିକିରି ଯେତେବେଳେ ଫେରୁଛନ୍ତି ନନ୍ଦ ମହାରାଜ ମଥୁରାରୁ, ସେତେବେଳେ ଦେଖୁଛନ୍ତି କ'ଣ ନା ପୁତନ ଆସିକିରି କୃଷ୍ଣଙ୍କୁ ମାରିବା ପାଇଁ ବ୍ୟବସ୍ଥା କରିଥିଲା, ଛଅ କୋଶର ପୁତନା, ବାର ମାଇଲ ଅଠର କିଲୋମିଟରର ଦୈର୍ଘ୍ୟ ତାର ଉଚ୍ଚତା ଏଇ ପୁତନା, ଏଭଳି ରାକ୍ଷସୀ ସିଏ କୃଷ୍ଣଙ୍କୁ ମାରିବା ପାଇଁ ଆସିଥିଲା, ସ୍ତନ୍ୟପାନ କରିବା ପାଇଁ ଆସିଥିଲା। ତେଣୁ ସେଇଟା ଯେତେବେଳେ ଦେଖୁଛନ୍ତି ନନ୍ଦ ମହାରାଜ, ସେତେବେଳେ ସେ ଚିନ୍ତା କରୁଛନ୍ତି ଆରେ ବସୁଦେବ ସବୁକିଛି ଜାଣନ୍ତି, ବସୁଦେବ ପ୍ରକୃତରେ ଜ୍ୟୋତିଷ ଜାଣେ, ଜ୍ୟୋତିଷ ସେ ବହୁତ କଥା ଜାଣିପାରନ୍ତି ସବୁ, କିନ୍ତୁ ସେ ଜାଣିପାରିଲେ ଏଇଟା ହବ ବୋଲି ମୁଁ ଜାଣିପାରିଲିନି। ଏବଂ ଯାହା ହଉ ଯେତେବେଳେ ଦେଖିଲେ ଯାହା ହଉ କୃଷ୍ଣ ସେ କୌଣସି ବିପଦରୁ ବର୍ତ୍ତି ଯାଇଛନ୍ତି, ତେଣୁ ସେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଭଗବାନଙ୍କୁ କୃତଜ୍ଞତା ଜଣାଉଛନ୍ତି କୃଷ୍ଣ ଯେହେତୁ ତାଙ୍କର ବିପଦମୁକ୍ତ ହେଇଯାଇଛନ୍ତି। ତାପରେ ପୁଣି ଇଏ ଛଅ ଦିନର କଥା, ଭଗବାନ ଯେତେବେଳେ ଛଅ ଦିନ ରହିଛନ୍ତି, ତାପରେ ପୁଣି ଯେତେବେଳେ ତିନି ମାସର ଯେତେବେଳେ ଭଗବାନ କରଲେ ଉଠାଉଛନ୍ତି ତ୍ରୈମାସିକ ଯେଉଁ ପର୍ବ ହେଇଛି, ସେଇ ସମୟରେ ମଧ୍ୟ ଯେଉଁ ସଙ୍କଟ ଅସୁର ବଦ୍ଧ ହେଇଛି ସେଇଟାକୁ ମଧ୍ୟ ଯେତେବେଳେ ଦେଖୁଛନ୍ତି ନନ୍ଦ ମହାରାଜ, ସେ ପୁଣି ସେଇ ବସୁଦେବ କଥା ଚିନ୍ତା କରୁଛନ୍ତି, ଆରେ ବସୁଦେବ କହିଥିଲେ ସନ୍ତୁ ଉତ୍ପାଦ ଆସିଛ ଗୋକୁଳେ ଉତ୍ପାଦ ହବ, ପ୍ରକୃତରେ ସେଇଟା ହେଲା ହେଉଛି ସବୁ। ତାପରେ ପୁଣି ଯେତେବେଳେ ବର୍ଷକର ଲୀଳା ହେଉଛି, ଯେଉଁ ତୃଣାବ୍ରତକୁ ଯେତେବେଳେ ଭଗବାନ ବଧ କରିଛନ୍ତି, ଇଏ ହେଉଛି ଭଗବାନଙ୍କର ବର୍ଷକର ଲୀଳା, ଏକ ବର୍ଷର ଲୀଳା। ତେଣୁ ଏଠି ଯେତେବେଳେ ଦେଖୁଛନ୍ତି ତୃଣାବ୍ରତ ବଧ ହେଲା ଏଭଳି ଗୋଟେ ବିରାଟ ଅସୁର, ତେଣୁ ସେତେବେଳେ ମଧ୍ୟ ବହୁ ଦୁଷ୍ଟ ଅଦ୍ଭୁତାହାନି ବହୁଶ ନନ୍ଦଗୋପ ବୃହତ୍ମାନ, ଏଇଭଳି ଭାବରେ ଅଦ୍ଭୁତ ସବୁ କାର୍ଯ୍ୟ ସବୁ ଯେଉଁ ହେଉଛି ଘଟଣା ସବୁ ହେଉଛି, ଏଇଟାକୁ ଦେଖି ବସୁଦେବ ବଚୋ ଭୂୟୋ ମାନୟା ମାସ ବିସ୍ମିତ, ତେଣୁ ସେ ବିସ୍ମିତ ହେଉଛନ୍ତି। ବସୁଦେବ କେବେ ଜାଣିଲେ କ'ଣ ହବ ଭବିଷ୍ୟତରେ କ'ଣ ହବ, ବର୍ଷକ ତଳରେ କହିଥିଲେ ବର୍ତ୍ତମାନ ସେସବୁ ହେଉଛି, ଉତ୍ପାଦ ଚାଲିଛି, ପ୍ରଥମେ ପୁତନା ଆସି ବଦ୍ଧ କରିବା ବସିଥିଲା ଆମର ପୁତ୍ରକୁ, ପୁଣି ତୃଣାବ୍ରତ ମଧ୍ୟ ଆସିଥିଲା ବଦ୍ଧ କରିବା ପାଇଁ, ପୁଣି ଇଏ ଯେଉଁ ସକଟା ମଧ୍ୟ ଆସିଥିଲା ସେ ମଧ୍ୟ, ଏମାନେ ସବୁ ଯେଉଁ ଆସିଛନ୍ତି ଯେଉଁ ଆମର ପୁତ୍ର ଏ ବିପଦରୁ ସବୁ ମୁକ୍ତ ହେଉଛି, ତେଣୁ ଗର୍ଭମୁନିଆ ପରେ ସେଇଟା କହିବେ, ଗର୍ଭମୁନି ସେ କଥା ତାଙ୍କୁ କହିବେ। ତେଣୁ ବସୁଦେବଙ୍କ କଥା ବର୍ତ୍ତମାନ ସେ ଚିନ୍ତା କରୁଛି ବିସ୍ମିତ ହେଇକିରି, ଯେ ଏଭଳି ବସୁଦେବ ପ୍ରକୃତରେ ଜଣେ ଜ୍ୟୋତିଷ, ସେ ସବୁକିଛି ଜାଣିପାରନ୍ତି, ତେଣୁ ଏଇଭଳି ଭାବରେ ମାନୟା ମାସ ବିସ୍ମିତ ଏଭଳି ଭାବରେ ବିସ୍ମିତ ହେଉଛନ୍ତି। ତେଣୁ ଆ ପରେ କ'ଣ ହେଇଛି ନା ଏକ ଏକ ଏକଦା ଅର୍ଭକ ମାଧାୟ ସ୍ୱଙ୍କ ମାରକେ ଭାମିନୀ, ଗୋଟେ ଥରେ ଆଉ ଗୋଟେ ଲୀଳା ବର୍ଣ୍ଣନା କରୁଛନ୍ତି, ଏଇ ଯେଉଁ ଲୀଳାଟି ଭଗବାନ ତାଙ୍କ ବିରାଟ ରୂପ ପ୍ରଦର୍ଶନ କରିବେ, ଭଗବାନ ଯେତେ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ କୃଷ୍ଣଙ୍କୁ ଭଗବାନ ବୋଲି କେହି ଭାବନ୍ତି ନାହିଁ, ଯେତେବେଳେ ବିପଦ ପଡ଼େ ସମସ୍ତେ ଡାକନ୍ତି ତାଙ୍କୁ ହେ କୃଷ୍ଣ ଆମକୁ ରକ୍ଷା କର, କିନ୍ତୁ ବିପଦ ସରିଗଲା ପରେ ତାଙ୍କୁ ଭାବନ୍ତି ଇଏ ଭଗବାନ ବୋଲି, ଇଏ ହେଉଛି ଚୋର ବଦମାସ ସବୁ ପ୍ରକାର ଗୋପୀ ବସ୍ତ୍ରହାରି ଏସବୁ ବିଭିନ୍ନ ପ୍ରକାର ତାଙ୍କର ଅପମାନ ଚାରିଆଡ଼େ ସବୁ ବ୍ରଜରେ ଏସବୁ ବ୍ୟାପି ଯାଇଥିବ। ତେଣୁ ଆମର ଚେତନ ଚର୍ତ୍ତା ମଧ୍ୟ କୁହାଯାଉଛି ପ୍ରିୟା ଯଦି ମାନ କରି କରାଇ ଭର୍ଷଣ ବେଦ ସ୍ତୁତି ହଏ ସେଇ ହରେ ମୋର ମନ, ଭଗବାନଙ୍କୁ ଇଏ ବହୁତ ଆନନ୍ଦ ଦିଏ, ଆମେ ଭଗବାନଙ୍କୁ ସ୍ତୁତି କରୁଛେ ଗୋବିନ୍ଦ ମହାଦ ପୁରୁଷ ତମ ଭଜା ଅନେକ ସ୍ତୁତି କରୁଛେ, ଓଂ ସହସ୍ର ଶୀର୍ଷା ପୁରୁଷା ଇତ୍ୟାଦି ଅନେକ ସ୍ତୁତି ବେଦରେ, ବେଦରେ ମଧ୍ୟ ସ୍ୱୟଂ ବେଦ ଆସି ସ୍ତୁତି କରିଛନ୍ତି। ଭାଗବତମରେ ଭାଗବତ ଦଶମ ସ୍କନ୍ଧ ସତାଅଶୀ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ସ୍ୱୟଂ ଶ୍ରୁତିମାନେ ଆସି ସ୍ତୁତି କରିଛନ୍ତି ଭଗବାନଙ୍କୁ। କିନ୍ତୁ ଏସବୁ ସ୍ତୁତି ଶୁଣିକରି ଭଗବାନ ଯେତେ ପ୍ରୀତ ହୁଅନ୍ତି ନାହିଁ, କିନ୍ତୁ ଯେତେବେଳେ ରାଧାରାଣୀ ତାକୁ ଗାଳି ଦିଅନ୍ତି, ଅପମାନ କରନ୍ତି, ମାନ କରନ୍ତି, କରେ ଭର୍ଷନ, ଯଦି ପ୍ରିୟା ଯଦି ମାନ କରି କରେ ଭର୍ଷନ ବେଦ ସ୍ତୁତି ହାଏ ସେଇ ହରେ ମୋର ମନ, ଏ ଭଗବାନ କହୁଛନ୍ତି ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନଙ୍କୁ ଇଏ ବହୁତ ଆନନ୍ଦ ପ୍ରଦାନ କରେ। ସମସ୍ତେ ତ ଭଗବାନ ସ୍ତୁତି କରୁଛନ୍ତି ବେଦ ମାର୍ଗରେ, ବିଧି ମାର୍ଗରେ ସ୍ତୁତି କରୁଛନ୍ତି। ଇଏ ହେଉଛି ରାଗ ମାର୍ଗ, ବୃନ୍ଦାବନର ଯୋଉ ଭାବ ହେଉଛି ରାଗ ମାର୍ଗର ଭକ୍ତି। ତେଣୁ ସେଠି ବିଧିର ନାହିଁ, ବିଧି ନିଷେଧ ସବୁ ନାହିଁ, ସେଠି ରବଣୀ ଚୋର ଏଇଭଳି ଭାବରେ ତାଙ୍କୁ ସମସ୍ତେ ଅପମାନ କରୁଛନ୍ତି। ଆମ ସୁଷମ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ, ଜୟ ଶ୍ରୀ ଗୋବିନ୍ଦା, ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଜଗନ୍ନାଥ ବଳଦେବ ବ୍ରହ୍ମାରାୟଣ। ଯେତେବେଳେ ପିଲାମାନେ ତାଙ୍କର ସଖାମାନେ ସୀତା ସ୍ତୁପ କୃଷ୍ଣ ଏଇ ସବୁ ଅନେକ ତାଙ୍କର ସଙ୍ଘମାନେ ଅଛନ୍ତି, ସୁବଳ ଇତ୍ୟାଦି, ସେମାନେ ତାଙ୍କୁ ଯେତେବେଳେ ଡାକନ୍ତି, ଏ ଦାମୋଦର, ଦାମୋଦର କହିବାର ଉଦ୍ଦେଶ୍ୟ ତୁମକୁ ତୁମ ମା ତୁମକୁ ବାନ୍ଧିଥିଲେ, ତୁମ ଦୁଷ୍ଟ ହଉଥିଲ ବୋଲି ଦାମୋଦର ବୋଲି କହିଲେ ସେ ଭଗବାନ କ୍ରୋଧ ପ୍ରକାଶ କରନ୍ତି। ଏଇଭଳିଆ ଭଗବାନଙ୍କ ବାହ୍ୟ ଲୀଳା ବହୁତ ଅଦ୍ଭୁତ ଲୀଳା କୁହାଯାଏ, ବହୁତ ଅଦ୍ଭୁତ ଲୀଳା ଭଗବାନଙ୍କର ଏସବୁ। ତେଣୁ ଥରେ ମା କ'ଣ କରୁଛନ୍ତି, ଏକଦା ଅର୍ଭକମ ଆଦାୟ, ଛୋଟ ପିଲା କହିଛନ୍ତି କୃଷ୍ଣ, ତାଙ୍କୁ ତାଙ୍କର କୋଳରେ ରଖି ୱାଙ୍କମ ଆରୋପ୍ୟ ଭାମିନୀ ଯଶୋଦା, ଯେମିତି ବହୁତ ତେଜସ୍ୱିନୀ ବୋଲି କୁହାଯାଉଛି, ବହୁତ ତେଜସ୍ୱିନୀ ମା, ଭଗବାନଙ୍କର ମା ସିଏ, ତେଣୁ ତାଙ୍କର ସମସ୍ତ କିଛି ତେଜ ତାଙ୍କ ପାଖରେ ରହିଛି। ତେଣୁ ସେଇ ଭାମିନୀ ଯଶୋଦା ମାତା ପ୍ରଶ୍ନୁତମ ପାୟା ମାସ ସ୍ତନମ ସ୍ନେହ ପରିପ୍ରୋଦା, ତାଙ୍କର ସ୍ତନରୁ କ୍ଷୀର ଆପା ଆପେ ବହିଯାଉଛି, ସେଥିପାଇଁ କହୁଛି ପ୍ରଶ୍ନୁତମ, ମନକୁ ମନ ବହିଯାଉଛି। ଭଗବାନଙ୍କୁ କୃଷ୍ଣଙ୍କୁ ଯେତେବେଳେ କ୍ଷୀର ଦେବା ପାଇଁ ଚିନ୍ତା କରୁଛନ୍ତି, ସେତେବେଳେ ତାଙ୍କର ସ୍ତନରୁ କ୍ଷୀର ଆପେ ଆପେ ବହିଯାଉଛି। ତେଣୁ ସେଇ ପ୍ରଶ୍ନୁତମ ପାୟା ମାସ, ସେଇ କ୍ଷୀର ତାଙ୍କର ସ୍ତନକୁ ପାନ କରାଉଛନ୍ତି କୃଷ୍ଣଙ୍କୁ, ସ୍ତନ ସ୍ନେହ ପରିପ୍ରୋଦା, ବହୁତ ସ୍ନେହରେ। ଯେଉଁ ସ୍ନେହ ଶବ୍ଦଟି ବ୍ୟବହାର କରାଯାଇଛି, ଇଏ ହେଉଛି ଆମେ କହିଦେଉଛେ ସ୍ନେହ ବୋଲି, କିନ୍ତୁ ସ୍ନେହଟା ବହୁତ ଉଚ୍ଚ ସ୍ତରର ପ୍ରେମ। ଆମ ଭକ୍ତି ରସାଙ୍କ ସୁନ୍ଦରେ ସେ ଶିଲ ରୂପଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି, ଯେଉଁ ଆମେ ପ୍ରଥମେ ଯେଉଁ ପ୍ରଥମେ ଏଇ ଭକ୍ତି ମାର୍ଗରେ ଅଗ୍ରସର ହେଉଛେ, ଆଦୌ ଶ୍ରଦ୍ଧା ତଥା ସାଧୁ ସଙ୍ଗ ତଥା ଭଜନ କ୍ରିୟା, ଆମର କିଛି ଶ୍ରଦ୍ଧା ଅଛି ଯେଉଁଥିପାଇଁ କି ଆମେ ଆସି ସାଧୁସଙ୍ଗ କରୁଛେ। ସାଧୁସଙ୍ଗ କରିବାର କରୁଛେ ବୋଲି କେମିତି ଜାଣିବା ନା, ଭଜନ କ୍ରିୟା, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଗବାନଙ୍କ ଭଜନ। ସାଧୁ କହିଲେ ଯେ ଭଗବାନଙ୍କ ଭଜନ ହେଉଛି ସେଠି, ସେ ହେଉଛନ୍ତି ସାଧୁ। ସାଧୁସଙ୍ଗ କରୁଛେ ମାନେ ଭଗବାନ ଭଜନ କରୁଛେ, ଭଗବାନଙ୍କର ଭଜନ କଲେ କ'ଣ ହବ ମାନେ ଅନର୍ଥ ନିବୃତ୍ତି, ଯେଉଁ ଅନର୍ଥ ପାଇଁ ଆମେ ଭଗବାନଙ୍କର ବିମୁଖ ହେଇଯାଇଛେ, ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ, ଭଗବାନଙ୍କୁ ଜାଣିପାରୁନେ, ଏହିସବୁ ଅନର୍ଥ, ଚାରି ପ୍ରକାର ଅନର୍ଥ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିସବୁ ଯେତେବେଳେ ଅନର୍ଥ ନିବୃତ୍ତି ହେଉଛି, ସେତେବେଳେ କ'ଣ ହେଉଛି, ଆମର ଭକ୍ତି ମାର୍ଗରେ ଅଗ୍ରସର ହେଉଛି, ଗୋଟିଏ ପାହାଚ ପରେ ଗୋଟିଏ ପାହାଚ ଅଗ୍ରସର ହେବା। ପ୍ରଥମେ ନିଷ୍ଠା, ତାପରେ ରୁଚି, ଭଗବାନ କଥାରେ ରୁଚି ଆସୁନି। ଯେମିତି ଜଣ୍ଡିସ ରୋଗୀ, ଜଣ୍ଡିସ ଜଣେ ରୋଗ ହେଇଗଲେ ସେ ଭଗବାନଙ୍କ ଯେଉଁ ମିଠାଟା ତାକୁ ପିତା ଲାଗିବ, ଆଖୁରସଟା ତାକୁ ପିତା ଲାଗିବ, କିନ୍ତୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ସେଇ ଆଖୁରସ ଯଦି ତାକୁ ଦିଆଯିବ, ସେ ସବୁଦିନ ପାନ କରିବ, ତାହେଲେ ଆସ୍ତେ ଆସ୍ତେ ତାର ଯେତେବେଳେ କାମର ରୋଗଟି ଦୂର ହେଇଯିବ, ସେତେବେଳେ ତାର ମିଷ୍ଟତା ସେ ଅନୁଭବ କରିବ। ତେଣୁ ସେଇଭଳି ଭାବରେ ଆମେ ଯେତେବେଳେ ଭଗବାନଙ୍କ ଭଜନ କରିବା, ଭଗବାନ କଥା ଶ୍ରବଣ କରିବା, ଆସ୍ତେ ଆସ୍ତେ ଆମେ ଭଗବାନ କଥା ପ୍ରତି ଆମର ରୁଚି ଆସିବ। ତାପରେ ଷ୍ଟେଜ୍ ହେଉଛି କେଉଁଟା ନା ଆସକ୍ତି। ଆସକ୍ତି କହିଲେ ଆମର ଯେମିତି ବର୍ତ୍ତମାନ ଭୌତିକ ଆସକ୍ତି ସବୁ ରହିଛି, ଦଶମ ନମ୍ବର ଅପରାଧ, ଏତେ ଶିକ୍ଷା ଲାଭ କରିବା ମଧ୍ୟ ଭୌତିକ ଆସକ୍ତି ବଜାୟ ରଖିବା, ଯେମିତି ବିଭିନ୍ନ ପ୍ରକାର ନିଶା ପାନ ପ୍ରତି ଆସକ୍ତି ରହିଛନ୍ତି, ଡ୍ରଗ୍ ଆଡିକ୍ଟ ସବୁ ରହିଛନ୍ତି, ନିଶା ଆସକ୍ତ ଯେଉଁମାନେ, ତାଙ୍କୁ ଯେତେ ଯାହା କଲେ ମଧ୍ୟ ସେମାନେ ସେ ତାକୁ ଛାଡ଼ିପାରୁନାହାନ୍ତି। ତେଣୁ ସେହିଭଳି ଭାବରେ ଭଗବାନ ପ୍ରତି ଯାହାର ଆସକ୍ତି ହେଇଯାଇଛି, ତାଙ୍କୁ ଯେତେ ଯାହା କଲେ ମଧ୍ୟ ସେ ଭଗବାନଙ୍କୁ ଛାଡ଼ିପାରିବେ ନାହିଁ, ଆସକ୍ତି ସେ ଆସିଗଲାଣି ଭଗବାନଙ୍କ ପ୍ରତି। ଇଏ ମଧ୍ୟ ଭକ୍ତିର ପ୍ରେମର ମାର୍ଗ, ଇଏ ହେଉଛି ଗୋଟିଏ ଷ୍ଟେପ୍, ଇଏ ମଧ୍ୟ ପୂର୍ଣ୍ଣ ଅନ୍ତିମ ସ୍ତର ନୁହେଁ। ଆ ଉପରେ ପୁଣି ରହିଛି ଭାବ। ଭାବ କହିଲେ ଆମର ଯେଉଁ ରହିଛି ବିଭିନ୍ନ ସମ୍ବନ୍ଧ ରହିଛି ଭୌତିକ ଜଗତରେ, ଆମେ ଯେମିତି ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି, ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ, ଏଭଳି ଭାବରେ ଯେଉଁ ସମ୍ବନ୍ଧ ରହିଛି, ସେଇଭଳି ଭାବରେ ଭଗବାନଙ୍କର ଯେହେତୁ ଆମେ ଅଂଶ, ତେଣୁ ଭଗବାନଙ୍କ ସହିତ ଆମର ଗୋଟେ ନିତ୍ୟ ସମ୍ବନ୍ଧ ରହିଛି। ତେଣୁ ସେଇ ସମ୍ବନ୍ଧ ଜ୍ଞାନ ସେତେବେଳେ ଆସିବ ଭାବ, ସେଇ ଏଇ ଭାବରେ ସେ ଭଗବାନଙ୍କର ଭଜନ କରିବେ, ଦାସ୍ୟ ଭାବରେ, କିଏ ସଖ୍ୟ ଭାବରେ, କିଏ ବାତ୍ସଲ୍ୟ ଭାବରେ, କିଏ ମାଧୁର୍ଯ୍ୟ ଭାବରେ, କିଏ ଶାନ୍ତ ଭାବରେ। ଏ ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସମସ୍ତଙ୍କର ରହିଛି। ତେଣୁ ସେଇ ଭାବ ସ୍ତର ଯେତେବେଳେ ଆସିବ, ଏଇଠୁ ପ୍ରେମ ଉଦ୍ଯୋଗ, ଏଇଠୁ ପ୍ରେମ ଆସୁ, ପ୍ରେମ ଆରମ୍ଭ ହେଲା। ଆ ଉପରେ ଆସିବ କ'ଣ ନା ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ, ଏସବୁ ଆମକୁ ଚିନ୍ତା କରିପାରିବେନି। ତେଣୁ ମା ଯଶୋଦା ସେଇଭଳିଆର ସ୍ନେହର ସହିତ ବୋଲି ବର୍ଣ୍ଣନା କରାଯାଉଛି, ସ୍ନେହ ପରିପୂତା, ଅତ୍ୟନ୍ତ ସ୍ନେହରେ ତାଙ୍କର ପୁତ୍ରକୁ ସେ ଲାଳନ ପାଳନ କରୁଛନ୍ତି। ସେଇ ସମୟରେ ପ୍ରୀତ ପ୍ରାୟ ସେ ଜନନୀ ସା ତସ୍ୟ ରୁଚିର ସ୍ମିତମ୍, କୃଷ୍ଣ ସ୍ତନ୍ୟପାନ କରିସାରିଛନ୍ତି, ପାଖାପାଖି ସାରିଛନ୍ତି, ପିଉଛନ୍ତି ଅବଶ୍ୟ, କିନ୍ତୁ ଜଷ୍ଟ ପ୍ରୀତ ପାୟସ, ସେ ତାଙ୍କର ଶେଷ ହେଇଯିବା ବସିଛି। ସେହି ସମୟରେ ମା ଦେଖିଲେ ତସ୍ୟ ରୁଚିରମ ସ୍ମିତମ୍, ଭଗବାନ ଟିକେ ସ୍ମିତ ହାସ୍ୟ କରୁଛନ୍ତି, କୃଷ୍ଣ ସ୍ମିତ ହାସ୍ୟ କରୁଛନ୍ତି, ସ୍ତନ୍ୟପାନ କରିକି ମାଙ୍କୁ ଦେଖିକିରି ସେ ସ୍ମିତ ହାସ୍ୟ କରୁଛନ୍ତି। ତେଣୁ ଏଇଟା ଯଦି ଦେଖିଦେଉଛନ୍ତି ମା, ମୁଖମ ଲାଳ ଏତି ରାଜନ, ହେ ରାଜନ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ପରୀକ୍ଷିତ ମହାରାଜ ମଧ୍ୟ ବହୁତ ଆଗ୍ରହର ସହିତ ଶ୍ରବଣ କରୁଛନ୍ତି ଭଗବାନ କଥା, କୌଣସି ଖାଦ୍ୟପାନୀୟ ଗ୍ରହଣ କରୁନାହାନ୍ତି, ଚତୁର୍ଥ ଦିନର କଥା ଏଇଟା, ତିନି ଦିନ ଧରି, ତିନି ରାତି ତିନି ଦିନ କୌଣସି ଖାଦ୍ୟପାନୀୟ ଗ୍ରହଣ କରିନାହାନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଭାବୁଛନ୍ତି, ପରୀକ୍ଷିତ ମହାରାଜ ତମେ ଟିକେ ବିଶ୍ରାମ ନିଅ, ବା ଟିକେ କିଛି ଖାଦ୍ୟ ଗ୍ରହଣ କର, ବା ଅତ୍ୟନ୍ତ ଟିକେ ପାନୀୟ ଗ୍ରହଣ କର। ତେଣୁକରି ସୁଖଦେବ ଗୋସ୍ୱାମୀ ଯେତେବେଳେ ନୀରବ ରହିଯାଉଛନ୍ତି, ପରୀକ୍ଷିତ ମହାରାଜ ତାଙ୍କୁ କହୁଛନ୍ତି, ଆପଣ କଥା କହି ଚାଲନ୍ତୁ, ନୈସା ଅତି ଦୁଃସା କ୍ଷୀର୍ମାଂ ତ୍ୟକ୍ତ ଦମପି ବାଧତେ ପିବଦମ୍ ତ୍ୱ ମୁଖାମ୍ବୁଜମ୍ ଚ୍ୟୁତମ୍ ହରି କଥାମୃତମ୍। ଯଦିଓ ଆମେ ଆଜି ଉପବାସ ରହିଛେ, କିନ୍ତୁ ଆମକୁ ବାଧା ଦେଉଛି, ଖାଦ୍ୟ ନ ଖାଇବା ଦ୍ୱାରା ଆମକୁ କଷ୍ଟ ଆସୁଛି, କିନ୍ତୁ ପରୀକ୍ଷିତ ମହାରାଜ ତିନି ଦିନ ତିନି ରାତି ଯଦି କୌଣସି ଖାଦ୍ୟ ଗ୍ରହଣ ନ କରି ମଧ୍ୟ ସିଏ କହୁଛନ୍ତି, ନୈସା ଅତି ଦୁଃସା କ୍ଷୀର୍ମାଂ, ଏ ଯେଉଁ କ୍ଷୁଧା, ଯାହାକି ସହିବାଟା ବହୁତ କଷ୍ଟ, ଦୁଃସହ କ୍ଷୁଧା, କିନ୍ତୁ ତ୍ୟକ୍ତ ଦମପି ନ ବାଧତେ, ପାଣି ଟିକେ ମଧ୍ୟ ଗ୍ରହଣ ନ କରି ମଧ୍ୟ ତାଙ୍କୁ କିଛି କଷ୍ଟ ଆସୁନି, କାହିଁକି ନା ପିବନ୍ତମ୍ ତ୍ୱମ୍ ମୁଖାମ୍ ଭୋଜମ୍ ଚ୍ୟୁତମ୍ ହରି କଥାମୃତମ୍, ମୁଁ ଆପଣଙ୍କର ପାଦ ମୁଖ ପଦ୍ମରୁ ଏଇ ଭଗବାନଙ୍କର କଥା ରୂପକ ଅମୃତ ପାନ କରୁଛି, ତେଣୁ ମୋତେ କୌଣସି କ୍ଷୁଧା ବା ତୃଷା ଆସୁନି, ଆପଣ କହିଚାଲନ୍ତୁ। ଭଗବାନଙ୍କ ଲୀଳାକୁ ବହୁତ ସଂକ୍ଷେପରେ ନବମ ସ୍କନ୍ଧ ଚବିଶ ଅଧ୍ୟାୟରେ ବହୁତ ସଂକ୍ଷେପରେ ବର୍ଣ୍ଣନା କରିଥିଲେ ସୁଖଦେବ ଗୋସ୍ୱାମୀ, କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି, ଆପଣ ଯେଉଁ ସୂର୍ଯ୍ୟବଂଶ ଚନ୍ଦ୍ରବଂଶ ବିଷୟରେ ବର୍ଣ୍ଣନା କଲେ, କିନ୍ତୁ ଭଗବାନଙ୍କ ଲୀଳାକୁ ଅତି ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି, ଏଇଟାକୁ ବିସ୍ତାର ଭାବରେ ମୋତେ ବର୍ଣ୍ଣନା କରନ୍ତୁ। ତେଣୁ ଦଶମ ସ୍କନ୍ଧ ଆରମ୍ଭ ହେଇଛି ଏଇଠି। ତେଣୁ ଏଇ ଯେଉଁ ବିଭିନ୍ନ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି ଶୁଣିକିରି ପରୀକ୍ଷିତ ମହାରାଜ ମଧ୍ୟ ବହୁତ ଆଗ୍ରହ ସହିତ ଶ୍ରବଣ କରୁଛନ୍ତି। ତେଣୁ ସେଇଥିପାଇଁ ସୁଖଦେବ କହୁଛନ୍ତି, ହେ ରାଜନ, ତାଙ୍କୁ ମଝି ମଧ୍ୟ ସମ୍ବୋଧନ କରୁଛନ୍ତି, ହେ ରାଜନ, ତାଙ୍କର ଯେଉଁ ଆଗ୍ରହ ଦେଖିକିରି ସୁଖଦେବ ଗୋସ୍ୱାମୀ କହିବା ପାଇଁ ଆଗ୍ରହ ରହିଛି, ପରୀକ୍ଷିତ ମହାରାଜ ପାଇଁ ଶୁଣିବାର ମଧ୍ୟ ଆଗ୍ରହ ରହିଛି, ଦୁଇ ପ୍ରେମୀ ଭକ୍ତ, ପରୀକ୍ଷିତ ମହାରାଜ ଜଣେ ମହାଜନ ମହାଭାଗବତ, ସୁଖଦେବ ଗୋସ୍ୱାମୀ ମଧ୍ୟ ଜଣେ ମହାଭାଗବତ, ଇଏ ହେଉଛନ୍ତି ବିଷ୍ଣୁ ରାଉତ, ସିଏ ହେଉଛନ୍ତି ବ୍ରହ୍ମ ରାଉତ, ଜନ୍ମରୁ ଭଗବାନ ତାଙ୍କୁ ରକ୍ଷା କରିଛନ୍ତି, ତେଣୁ ତାଙ୍କ ନାମ ହେଉଛି ବିଷ୍ଣୁ ରାଉତ, ଏବଂ ଇଏ ଚାହୁଁନଥିଲେ ଜନ୍ମ ହେବା ପାଇଁ ସୁଖଦେବ ଗୋସ୍ୱାମୀ, ଭଗବାନ ଆସିପାରିଲେ ତମେ ଆସ, ଜନ୍ମଗ୍ରହଣ କର, ତମକୁ କୌଣସି ମାୟା ଏବଂ ଗ୍ରାସ କରିବ ନାହିଁ, ତେଣୁ ତାଙ୍କ ନାମ ହେଇଛି ବ୍ରହ୍ମ ରାଉତ। ତେଣୁ ଦୁଇ ଜଣ ମହାଭାଗବତ ଭଗବାନ କଥା କହୁଛନ୍ତି, କେତେ ଆନନ୍ଦରେ ସେମାନେ ଆନନ୍ଦ ଅତିଶଯ୍ୟାରେ ଆନନ୍ଦ ସମୁଦ୍ର ମଗ୍ନା ବୋଲି କୁହାଯାଇଛି। ଆନନ୍ଦ ରୂପ ସମୁଦ୍ରରେ ମଗ୍ନ ହେଇକି ସେମାନେ କଥା କହୁଛନ୍ତି, କଥା ଶୁଣୁଛନ୍ତି। ତେଣୁ ସେଠି ରାଜନ ବୋଲି ଶବ୍ଦ ବ୍ୟବହାର କରୁଛନ୍ତି ସୁଖଦେବ ଗୋସ୍ୱାମୀ, ହେ ରାଜନ ପରୀକ୍ଷିତ ମହାରାଜ। ତେଣୁ ମୁଖମ ଲାଳତି ରାଜନ ଜୁମ୍ବତ ଦଦୃଶ ଇଦମ୍। ଯେତେବେଳେ ମା ଯଶୋଦା ତାଙ୍କର ମୁଖକୁ ଚୁମ୍ବନ ଦେଉଛନ୍ତି, ଆମର ଯେଉଁ ବର୍ଣ୍ଣନା କରାଯାଇଛି, ଇଦମ୍ ତେ ମୁଖାମ୍ବୁଜ ଅତ୍ୟନ୍ତ ନୀଳୈ ଭୂତଂ କୁନ୍ତଳୈ ସ୍ନିଗ୍ଧ ରକ୍ତୈଶ୍ଚ ଗୋପ୍ୟା ମୁହୁଶ୍ଚୁମ୍ବିତମ୍ ବିମ୍ବା ରକ୍ତାତ ରମ୍ଣୀ। ଏସବୁ ଯେଉଁ ବର୍ଣ୍ଣନା କରାଯାଇଛି, ମୁହୁଶ୍ଚୁମ୍ବିତମ୍ ତାଙ୍କୁ ବହୁତ ଆନନ୍ଦ, ତାଙ୍କ ପ୍ରେମ ଅତିଶଯ୍ୟରେ ଯେତେବେଳେ ତାଙ୍କୁ ଚୁମ୍ବନ କରୁଛନ୍ତି, ସେ ସମୟରେ କ'ଣ ହେଉଛି ନା ଜୁମ୍ବତ ଦୃଶ ଇଦମ୍, ଭଗବାନ ହାଇ ମାରିଦେଲେ, ଆଟା କରିଦେଲେ, ହାଇ ମାରିଦେଲେ ଜୁମ୍ବ୍ରତ। ଜୁମ୍ବ୍ରତ କ'ଣ ହେଉଛି ସେତେବେଳେ କ'ଣ ଦେଖୁଛନ୍ତି ମା ଯଶୋଦା, ନାଖଂ ରୋଦସୀ ଜ୍ୟୋତି ରଣିଶ ରଣିଙ୍କ ମାଶ୍ର ସୂର୍ଯ୍ୟେନ୍ଦ୍ର ବନ୍ୟୀ ଶ୍ମଶାନାମ୍ବୁଦିଶ ଦ୍ୱୀପାନ ନଗାଂସ୍ତ ଦ୍ୱିତୃ ବନାନି ଭୂତାନି ଜାନି ସ୍ଥିର ସଙ୍ଗମାନ। ବିରାଟ ରୂପ ଦେଖୁଛନ୍ତି, ମୁଖ ମଧ୍ୟ ଛୋଟିଆ ମୁଖ, ତା ଭିତରେ ଯେତେବେଳେ ଭଗବାନ ପାଟି ମେଲା କରିଦେଉଛନ୍ତି, ସେ ସମୟରେ ଯଶୋଦା ମା ଆଶ୍ଚର୍ଯ୍ୟ ହେଉଛନ୍ତି, ସମଗ୍ର ବିଶ୍ୱ ତାଙ୍କର ଭିତରେ ଦେଖୁଛନ୍ତି। କ'ଣ କ'ଣ ଦେଖୁଛନ୍ତି ନା ଖଙ୍ଗ ଆକାଶ ଦେଖୁଛନ୍ତି, ଆକାଶ ଖଙ୍ଗ ରୋଦସୀ ସ୍ୱର୍ଗ ଲୋକ ମଧ୍ୟ ଦେଖୁଛନ୍ତି, ଏବଂ ଜ୍ୟୋତି ରଣୀ ରଣୀଙ୍କ ଅନେକ ଜ୍ୟୋତିଷଚକ୍ର ଅନେକ ତାରା ଇତ୍ୟାଦି ସବୁ ଦେଖୁଛନ୍ତି, ଜ୍ୟୋତି ଚକ୍ର ଦେଖୁଛନ୍ତି। ପୁଣି ଆଶା ସର୍ବଦିଗ, ପୂର୍ବ ଦିଗ, ପଶ୍ଚିମ ଦିଗ, ଉତ୍ତର ଦିଗ, ଦକ୍ଷିଣ ଦିଗ, ଚାରୋଟି କୋଣ, ଉପର ତଳ, ଏମିତି ଦଶ ଦିଗ ଦର୍ଶନ କରୁଛନ୍ତି। ପୁଣି ସୂର୍ଯ୍ୟଙ୍କୁ ଦର୍ଶନ କରୁଛନ୍ତି, ଚନ୍ଦ୍ରଙ୍କୁ ଦର୍ଶନ କରୁଛନ୍ତି, ଅଗ୍ନି ଦର୍ଶନ କରୁଛନ୍ତି, ବାୟୁକୁ ଦର୍ଶନ କରୁଛନ୍ତି, ସମୁଦ୍ର ଦର୍ଶନ କରୁଛନ୍ତି, ଅମ୍ବୁଦିଷ୍ଟ ଦ୍ୱୀପାନ ଅନେକ ଦ୍ୱୀପ ରହିଛି, ଆମର ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଅନେକ ଦ୍ୱୀପ ରହିଛି, ସାତଟି ଦ୍ୱୀପ ରହିଛି, ଗୋଟେ ଗୋଟେ ଦ୍ୱୀପରେ ଅନେକ ବର୍ଷ ରହିଛି। ଆମେ ଏଇ ଯେଉଁ ବର୍ଷରେ ରହିଛେ, ଇଏ ହେଉଛି ଜମ୍ବୁଦ୍ୱୀପର ନଅଟି ବର୍ଷ ରହିଛି, ରମ୍ୟଙ୍କ ରମ୍ୟଙ୍କ ବର୍ଷ, ହିରଣ୍ୟ ବର୍ଷ, କେ କୁରୁ ବର୍ଷ, ଇଲାବତ ବର୍ଷ, ହରି ବର୍ଷ, କ'ଣ କେତୁମାଳ ବର୍ଷ, ଭାରତ ବର୍ଷ ଏବଂ ଭଦ୍ରାସ ବର୍ଷ, ଏଭଳି ନଅଟି ବର୍ଷ ରହିଛି, ଅନେକ ବର୍ଷ ରହିଛି। ସେସବୁ ଦର୍ଶନ କରୁଛନ୍ତି ମା, ଦେଖୁଛନ୍ତି ଦ୍ୱୀପାନ ନଗାନ ନଗାନ ଦ୍ୱୀପାନ କହିଲେ ଏଇଭଳି ଭାବେ ଅନେକ ଦ୍ୱୀପ, ତା ଭିତରେ ଅନେକ ବର୍ଷ ସବୁ ଦେଖୁଛନ୍ତି। ନଗାନ କହିଲେ ବିଭିନ୍ନ ପର୍ବତ ସବୁ ଦେଖୁଛନ୍ତି, ହିମାଳୟ ପର୍ବତ ଗୋଟେ ଛୋଟ ପର୍ବତ, ଗୋଟିଏ ପର୍ବତ, ଅନେକ ନଗାନ ବହୁବଚନ ବର୍ଣ୍ଣନା କରାଯାଉଛି, ଅନେକ ପର୍ବତ ଦର୍ଶନ କରୁଛନ୍ତି। ଦ୍ୱୀପାନ ନଗାନ ତା ଦୁହିତୃ ପର୍ବତର ଦୁହିତୃ ମାନେ କନ୍ୟା କୁହା ହେଉଛି, କେଉଁଟା ନା ନଦୀ, ପର୍ବତରୁ ସବୁ ଦାହତ ହେଉଛି ସୃଷ୍ଟି ହେଉଛନ୍ତି, ତେଣୁ ତାଙ୍କୁ ନଦୀ ମଧ୍ୟ ଦର୍ଶନ କରୁଛନ୍ତି, ଗଙ୍ଗା ଗଙ୍ଗେ ଚ ଯମୁନା ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଇତ୍ୟାଦି ଅନେକ ନଦୀକୁ ଦର୍ଶନ କରୁଛନ୍ତି। ପୁଣି କ'ଣ ଦର୍ଶନ୍ତି, ବିଭିନ୍ନ ବନ ଦର୍ଶନ କରୁଛନ୍ତି, ଏବଂ ଭୂତାନି ଜାନି ସ୍ଥିର ସଙ୍ଗମାନି, ଅନେକ ଜୀବମାନଙ୍କୁ ମଧ୍ୟ ଦର୍ଶନ, ଭୂତାନି ଭୂତାନି ଜାନି ସ୍ଥିର ସଙ୍ଗମାନି, 84 ଲକ୍ଷ ପ୍ରକାର ଯେଉଁ ଜୀବ ଅଛନ୍ତି ତାଧିରୁ 20 ଲକ୍ଷ ପ୍ରକାର ହେଉଛନ୍ତି ସ୍ଥିର ସ୍ଥାବର ତାଙ୍କୁ କୁହାଯାଉଛି, ଆଉ ଯେଉଁ 64 ଲକ୍ଷ ପ୍ରକାର ରହିଲେ ସେମାନେ ହେଉଛନ୍ତି ଜଙ୍ଗମ, ମାନେ ବିଚରଣ କରିପାରୁଛନ୍ତି, ସ୍ଥିର ଜଙ୍ଗମାନି। ତେଣୁ ପ୍ରଭୁପାଦ ତାଙ୍କ ଭାବାର୍ଥ କହୁଛନ୍ତି ସବୁ ସ୍ଥାନରେ ଜୀବ ଅଛନ୍ତି, ଯେଉଁ ବୈଜ୍ଞାନିକମାନେ କହୁଛନ୍ତି ଯେ ଚନ୍ଦ୍ରଲୋକକୁ ଯାଇଥିଲେ ସେଠି କୌଣସି ଜୀବ ତ ଛାଡ଼ନ୍ତୁ, କୌଣସି ବାୟୁ ଟିକେ ବି ନାହିଁ, ପବନ ଟିକେ ବି ନାହିଁ, କିନ୍ତୁ ସେ ଯେଉଁ ଆଣିଛନ୍ତି ଭିଡ଼ିଓ ରେକର୍ଡ଼ିଂ କରିକି ଆଣିଛନ୍ତି, ସେଠି ଯେଉଁ ଲଗେଇଛନ୍ତି ଆମେରିକା ତାଙ୍କର ଯେଉଁ ପତାକା ଲଗେଇଛି, ଧ୍ୱଜା ଲଗେଇଛନ୍ତି ଜାତୀୟ ପତାକା, ସେ ଫର୍ପର ହେଇ ଉଡ଼ୁଛି, କହୁଛନ୍ତି କ'ଣ ନା ସେଠି ବାୟୁ ନାହିଁ। ଆମର ଅନ୍ୟ ବୈଜ୍ଞାନିକମାନେ ସେଟାକୁ ତାପରେ ସେଟା କହିଛନ୍ତି, ପ୍ରକୃତରେ ସେମାନେ ଯାଇନାହାନ୍ତି ଚନ୍ଦ୍ରଲୋକ, ବର୍ତ୍ତମାନ ମଙ୍ଗଳ ଲୋକ ଯିବା ପାଇଁ ଚାଲିଛି ବ୍ୟବସ୍ଥା ଚାଲିଛି, ଆମର 12 ବର୍ଷର ଗୋଟେ ଯାଇକି ପହଞ୍ଚିଗଲାଣି ମଙ୍ଗଳ ଲୋକରେ, ଗଲେ କ'ଣ ହେବ ସେଠି, କ'ଣ କିଏ ଅଛନ୍ତି କହିପାରୁଛନ୍ତି? କିନ୍ତୁ ଯଶୋଦା ମା ଦେଖୁଛନ୍ତି ଭୂତାନି ଜାନି ସ୍ଥିର ଜଙ୍ଗମାନି, ସବୁଠାରେ ଜୀବମାନଙ୍କୁ ଦେଖୁଛନ୍ତି, ଲୋକମାନଙ୍କୁ ଦେଖୁଛନ୍ତି, ଉନ୍ନତ ଲୋକରେ ଉନ୍ନତ ଜୀବମାନେ ସବୁ ଅଛନ୍ତି, ଦେବତାମାନେ ଏମାନେ ସବୁ ଉନ୍ନତ ସରଳ, ସେମାନେ ସବୁ ଦେଖୁଛନ୍ତି, ସବୁ ପ୍ରଭୁପାଦ ମହାରାଜ କହୁଛନ୍ତି ସବୁ ସ୍ଥାନରେ ଜୀବ ଅଛନ୍ତି, କୌଣସି ସ୍ଥାନ ଖାଲି ନାହିଁ, ସବୁଠି ଜୀବ ଅଛନ୍ତି। ভগবত গীতার ভগবান কৃষ্ণ যা ঊর্ধ্বং গচ্ছন্তি সত্ত্বস্থা মধ্যে তিষ্ঠন্তি রাজসা জঘন্য গুণ প্রতিষ্ঠা আগেও গচ্ছন্তি তামসা। যেমানে সত্ত্বগুণে রহবে বিশেষ ভাবে অন্তিম সময়ের যাঙ্কর সত্ত্বগুণ প্রাধান্য রয়েছে সেমানে উর্ধ্বলোকক যাবে, যেমানকর রজগুণ প্রাধান্য রয়েছে সেমানে সেই স্থিতিরে রহবে, এবং যেমানে তমগুণ প্রাধান্য রয়েছে সেমানে বিভিন্ন নিচজনী প্রাপ্ত হবে। তেমন সবুটি জীব অছন্তি আমার কর্মফল অনুসারে আমি কোটি কতবেলে স্বর্গলোকে কবু মানে সজ্জন বর্ণনা করা যাই, এবং এইভাবে ভাবে ব্রহ্মাণ্ড ভ্রমিত কোন ভাগ্যবান জীব, ব্রহ্মাণ্ডে আমার ভ্রমণ চালছে, ভগবদ গীতার মধ্যে ভগবান কুমার যে কন যে মন ষষ্ঠান ইন্দ্রিয়া এই যে উপর তল যে হচ্ছে এই গোটে যন্ত্র রূঢ়ানি মায়া রয়েছে, যন্ত্র রূঢ়ানি মায়া এই গোটে যন্ত্র, ইয়ে হচ্ছে শরীর উপর গোটে যন্ত্র, আদর কেতবে আমি উপরক যাচ্ছে কেতবে তলকু যাচ্ছে, আমার যে গুণর ফল অনুসারে আমি যদি সত্যগুণের অধিষ্ঠান করা তাহলে আমি ঊর্ধ্ব লোককে যা, যদি রজগুণের রহবা রজগুণের প্রাধান্য আমার রহব মৃত্যু সময়ের তাহলে আমি এই পৃথিবী লোকের বা এই মনুষ্য জন্ম প্রাপ্ত হওয়া, কিন্তু তমগুণের যদি প্রাধান্য রহব তাহলে আমি নিচ লোক বা নিচ জনী প্রাপ্ত হওয়া, অধো গচ্ছন্তি তামসা। তেমন সবুটে জীব অছন্তি এমনি কোন স্থান নাই যেটি খালি রয়েছে, এমনকি সূর্য লোকের মধ্যে লোক মানে জীব মানে অনেক ভগবদ গীতা চতুর্থ অধ্যায় ভগবান কৌশল ইমং বিবসতি যোগম প্রত্যবান অব্যয়ম, বিবসানকু প্রথমে ভগবদ গীতার জ্ঞান প্রদান করছিলি প্রভুপাদ মহারাজ তাঙ্কর ভগবতের কৌশল কেবে প্রদান করছিলে 12,04,00,000 বর্ষ পূর্বে এ জ্ঞান দিয়েছিলে। তেমন সবুটে জীব অনেক সূর্য লোক বিষয়ে বর্ণনা কর ভাগবত প্রথম স্কন্ধে বর্ণনা করা যাব, সূর্য তাঙ্কর রথরে আরোহণ করি ভ্রমণ করছেন, সে রথরে 7টি অশ্ব রয়েছেন, এই যে আমার রয়েছে ছন্দ সবু গায়ত্রী ছন্দ ইত্যাদি এমন সব অনেক তাঙ্কর রথ সূর্য রথ ঘোড়া সব সেমানে ছন্দর নাম হচ্ছে ছন্দ অনুসারে তাঙ্ক নাম দিয়া যাইছে, হ্যাঁ গায়ত্রী এতে বৃহতী ইত্যাদি সাবিত্রী সে বর্ণনা করা যাই পঞ্চম স্কন্ধে। তেমন এই যে বিভিন্ন প্রকার সবুতে এমনকি কোন স্থান নাই যেটি জীব না, কৃষ্ণ আমি দেখছ ভূতানি জানি স্থির জঙ্গমানি সবুটে জীবকে দেখছ দর্শন করছেন, তেমন এই যে বিশ্বরূপ ভগবান দেখছেন, ভগবান দেখিকি প্রভুপাদ মহারাজ বলছেন মা কু আনন্দ দেওয়া পাই দেখছেন, তাঙ্কর পুয় সামান্য পুয় নুহ, হ্যাঁ তেমন যশোদা মা যেত দেখছেন এইসব জিনিস তাঙ্কর মুন্ড খারাপ হয়ে যাচ্ছে, এই কোণ ছোট পিলা হি ছোট পিলার মুখরে এই কোণ এইসব দেখুছি মোর বোধ আখি খারাপ মোর মুন্ড খারাপ হয়ে যাচ্ছে, তেমন সে চিন্তা করছেন। তেমন এইভাবে ভাবে এই যে ভগবানকর লীলা সব রয়েছে দশম স্কন্ধরে সব বর্ণনা করা যাচ্ছে, এই বাল্য লীলা সব বহু মধুর লীলা সব বর্ণনা করা যাচ্ছে, যশোদা মা নন্দ মহারাজ অনেক লীলা সব রয়েছে, কৃষ্ণকর এত অদ্ভুত দেখিকি মধ্য সে জাঁপার না ইয়ে হচ্ছেন ভগবান ইয়ে হচ্ছেন আমার পুয় নন্দ মহারাজ কে কৃষ্ণ শ্রীনন্দ রাখিলে নাম নন্দের নন্দন যশোদা রাখিলে নাম দধুবৎসাধন তাঙ্কর সব নাম সব দিয়েছেন কে কোণ নাম দিয়েছেন অষ্টদশত নামে বর্ণনা করা যাচ্ছে। তেমন সে কৌশল হে পুত্র এ মোর নন্দন মোর সে কঠুটা আনিল, তেমন ভগবান কোণ করছেন কৃষ্ণ কোণ করছেন সে কঠু টেকি পার না বহু কষ্টে টেকিকি তাঙ্কর মস্তক উপরে রাখিকি আনুছেন বহু কষ্টে আনু বহু ভারি তাঙ্কু লাগুছে, কিন্তু যেতবে 7 বর্ষর হয়ে যাচ্ছেন সেতবে সে কোণ করছেন বাম হাতের কালী আঙ্গুলে ধারণ করছেন গোবর্ধন ধারণ করছেন 7 বর্ষর গোবর্ধন কু ধারণ করছেন। তেমন এই যে ভগবান বাল্যলীলা বৃন্দাবন লীলা এসব মধুরতম লীলা ভগবান সে ভগবান কুযাচ্ছি মথুরার দ্বারকার সে হচ্ছেন পূর্ণ ମଥୁରାରେ ସେ ହେଉଛନ୍ତି ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ଭଗବାନଙ୍କର ଯେଉଁ ଐଶ୍ୱର୍ଯ୍ୟ ରହିଲେ, ଭଗବାନଙ୍କର ଯେତେବେଳେ ଐଶ୍ୱର୍ଯ୍ୟ ସମସ୍ତେ ଜାଣୁଛନ୍ତି, ସେତେବେଳେ ତାଙ୍କ ଭଗବାନଙ୍କ ଭଗବତ୍ତା ପୂର୍ଣ୍ଣ ଭାବରେ ଉପଲବ୍ଧି ହେଉନି। ସେଥିପାଇଁ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଦୁର୍ଭଗବତ ଲୋକୟଂ ଯଦବ ନିତରାମ ଅପି ଯେ ସମ୍ବସତ ନଟି ଦୁହରି ମୀନା ଇର ଉଡ଼ୁପମ। ଭାଗବତ ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଉଦ୍ଧବ ବିଦୁର ସମ୍ବାଦରେ ଉଦ୍ଧବ କଥା କହୁଛନ୍ତି। ଭଗବାନ ଆସିଲେ ଲୋକମାନଙ୍କୁ ଅନୁଗ୍ରହାୟ ଭୂତାନାଂ ମାନୁଷୀ ତନୁମାଶ୍ରିତ। ଭଗବାନ ଏଇ ମନୁଷ୍ୟ ଲୀଳା କରିକିରି ମନୁଷ୍ୟ ଶରୀର ଧାରଣ କରି ଆସୁଛନ୍ତି, ଅନୁଗ୍ରହାୟ ଭୂତାନାଂ ଭଗବାନ କୃପା କରିବା ପାଇଁ ଆସୁଛନ୍ତି। କିନ୍ତୁ ଦୁର୍ଭାଗବତ ଲୋକୟଂ, ସମସ୍ତ ଲୋକମାନେ ବହୁତ ଦୁର୍ଭାଗା। ଭଗବାନ ଆସିଲେ ମଧ୍ୟ ଭଗବାନଙ୍କର ଏଇ ଯେଉଁ ଆସିବାର ଭଗବାନଙ୍କର ପ୍ରେଜେନ୍ସ ବା ଭଗବାନଙ୍କର ଉପସ୍ଥିତିକୁ ଏଇଭଳି ସୁଯୋଗକୁ ସେମାନେ ଗ୍ରହଣ କରୁନାହାନ୍ତି। ଦୁର୍ଭାଗା ସେମାନେ ହତଭାଗା। ଦୁର୍ଭାଗବତ ଲୋକୟଂ ଯଦବ ନିତରାମ ଅପି, ବିଶେଷ ଭାବରେ ଦାଦମାନେ ବହୁତ ଦୁର୍ଭାଗା। କାହିଁକି ନା ଯେ ସମ୍ବସତୁ ନ ବିଦୁ ହରି, ହରି ଭଗବାନ ସେଇଠି ରହିଛନ୍ତି ଦ୍ୱାରକାରେ, ବହୁତ ବର୍ଷ ଲୀଳା କରିଛନ୍ତି, ପାଖାପାଖି 100 ବର୍ଷ ଲୀଳା କରିଛନ୍ତି ସେଠି। କିନ୍ତୁ ଯାଦବ ମାନେ ତାଙ୍କୁ ଜାଣିପାରୁନାହାନ୍ତି। କେମିତି ନା ମୀନା ଇବ ଉଡ଼ୁପମ, ଯେମିତି କ୍ଷୀରସାଗରରେ ମୀନମାନେ ଅଛନ୍ତି ଏବଂ ସେଇଠି ମଧ୍ୟ ଚନ୍ଦ୍ର ବି ଥିଲେ, କିନ୍ତୁ ମୀନମାନେ ଯେତେବେଳେ ଦେଖୁଛନ୍ତି ଚନ୍ଦ୍ରକୁ, ସେ ଭାବୁଛନ୍ତି କ'ଣ ଇଏ ଆମ ଭଳି ଜଣେ ମୀନ। ଯେମିତି ମନୁଷ୍ୟମାନେ କୃଷ୍ଣଙ୍କୁ ଦେଖି ଭାବନ୍ତି ଯେ ଇଏ ଆମ ଭଳି ଜଣେ ମନୁଷ୍ୟ। ଭାଗବତ ସେ କଥା କୁହାଯାଉଛି ଯେ ଇଥଂ ଶତାନ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟ ଗତାନାନ୍ ପରଦୈବତେନ ମାୟାଶ୍ରିତାନାନ୍ ନରଦାରକେଣ ସାକଂ ବିଜହୁ କୃତପୁଣ୍ୟ ପୁଞ୍ଜା। ଯେଉଁମାନେ ମାୟାର ଅଧୀନରେ ଅଛନ୍ତି ସେମାନେ କୃଷ୍ଣଙ୍କୁ ଦେଖି ଭାବୁଛନ୍ତି ଏ ନରଦାର କେଣ, ଏ ଆମ ଭଳି ଜଣେ ମନୁଷ୍ୟ। ବହୁତ ଆମର ରହିଛି, ଭାଗବତଙ୍କୁ ମଧ୍ୟ ରସବୁ ଟୀକା ଦେଇଛନ୍ତି, ସେମାନେ ଭଗବାନଙ୍କର ଲୀଳାକୁ ଏଭଳି ଭାବରେ ବର୍ଣ୍ଣନା କରିଛନ୍ତି ଯେ ସିଏ ଭଗବାନ କୃଷ୍ଣ ଟିକେ ଅଧିକ ଶକ୍ତିଶାଳୀ ବ୍ୟକ୍ତି, କିନ୍ତୁ ତାଙ୍କୁ ଏଇଠି ମନଗଢ଼ା ଜିନିଷ ସବୁ କହିଦେଉଛନ୍ତି, ଇଏ ଏଭଳି ନୁହଁ, ଏଇଟା ଏଇଭଳି, ଜଣେ ମନୁଷ୍ୟ ଯେମିତି କରିପାରିବ ସେଇଭଳିଆ ସେ ସବୁ ବର୍ଣ୍ଣନା କରିଛନ୍ତି। ଆମେ ନାଁ ନେବା ପାଇଁ ଚାହୁଁ, ଯେମିତି ରହିଛନ୍ତି ସବୁ ବହୁତ ପ୍ରକାର ଟୀକାକାର ଅଛନ୍ତି, ସେମାନେ ଏଇଭଳି ଭାବରେ ବର୍ଣ୍ଣନା କରିଛନ୍ତି। କାହିଁକି ନା ସେମାନେ ଭଗବାନଙ୍କର ଭକ୍ତ ନୁହନ୍ତି, ଭଗବାନଙ୍କର ଭକ୍ତ ନହେଲେ ସେ ଏସବୁ ଲୀଳାକୁ ବୁଝିପାରିବେ ନାହିଁ, ଆସ୍ୱାଦନ କରିପାରିବେ ନାହିଁ। ଆସ୍ୱାଦନ କରିବା କଥା ଛାଡ଼ନ୍ତୁ, ଲୀଳାକୁ ତ ବୁଝିପାରିବେ ନାହିଁ, ଆସ୍ୱାଦନ କରିବେ ସେମାନେ ରହିବେ। ସେଥିପାଇଁ ଆମର ବୈଦିକ ସାହିତ୍ୟକୁ ସେମାନେ କହୁଛନ୍ତି ହେଉଛି ମାଇଥୋଲୋଜି, ଏସବୁ କଳ୍ପନା। କାହିଁକି ଏଇଟା ସେମାନେ ତାଙ୍କର ଚିନ୍ତାଶକ୍ତିର ବାହାରେ। ସେଥିପାଇଁ କୁହାଯାଉଛି ଯେ ଏଇ ଯେଉଁ ଭଗବାନଙ୍କର ସବୁ ଅଚିନ୍ତ୍ୟ ପଡ଼ୁଛେ ଭାବା ନ ତାଙ୍କ ତର୍କିଣ ଯୋଜାଏ, ଇଏ ଆମର ଚିନ୍ତାଶକ୍ତିର ବାହାରେ, ତେଣୁ ଆମେ ତର୍କ ମାଧ୍ୟମରେ ଏଇଟା ବୁଝିପାରିବା ନାହିଁ। ଏଇଟା ବୁଝିବାକୁ ହେଲେ ସେ ଭଗବାନ କହୁଛନ୍ତି ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଯାଇ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦକ୍ଷନ୍ତି ତେ ଜ୍ଞାନମ୍ ଜ୍ଞାନିନ ତତ୍ତ୍ୱଦର୍ଶିନ। ଏ ଜ୍ଞାନ ହେଉଛି ଅଦ୍ୱୈତ ଜ୍ଞାନ, ଦ୍ୱୈତ ଜ୍ଞାନ ବୁଝିବା ପାଇଁ ଜଣେ ଗୁରୁଙ୍କ ପାଖକୁ ଯାଉଛନ୍ତି, ଆଉ ଅଦ୍ୱୈତ ଜ୍ଞାନ ତ ଆହୁରି ଉର୍ଦ୍ଧ୍ୱ ସ୍ତରର କଥା, ତାକୁ କେମିତି ସାଧାରଣ ଲୋକ ବୁଝିପାରିବେ? ନିଜର ମେଧା ବଳରେ, ନିଜର ପାଣ୍ଡିତ୍ୟ ବଳରେ ଜଣେ ଏହିସବୁ ବୁଝିପାରିବେ ନାହିଁ ବୈଦିକ ଶାସ୍ତ୍ରକୁ, ତେଣୁ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଗଲେ ହିଁ ସେଟାକୁ ବୁଝିପାରିବେ। ଯେମିତି ଆମର ଡାରୱିନ୍ ଥିଓରି ରହିଛି, ବୈଜ୍ଞାନିକମାନେ ଡାରୱିନ୍ ଥିଓରିକୁ କହୁଛନ୍ତି, ସୃଷ୍ଟି ଯେତେବେଳେ ଆରମ୍ଭରେ କେମିତି ହେଇଥିଲା ନା ଡାରୱିନ୍ ସେଇଟାକୁ କହୁଛନ୍ତି, ଏଇଭଳି ଭାବରେ ହେଇଥାଇ ପାରେ। କ'ଣ ନା ପ୍ରଥମେ ଏକ ଜୀବି ଜୀବ ଥିଲେ, ଏକ ୱାନ୍ ସେଲୁଲାର ଜୀବ, ଗୋଟେ ସେଲ୍ ତାଙ୍କର ଥିଲା, ସିଏ ଆସ୍ତେ ଆସ୍ତେ ବହୁତ ବର୍ଷ ପରେ ସିଏ ପୁଣି ତା'ର ପରିବର୍ତ୍ତନ ହେଇକିରି ଏମିତି ହେଇକିରି ଆସ୍ତେ ଆସ୍ତେ ମାଙ୍କଡ଼ମାନେ ସୃଷ୍ଟି ହେଲେ, ମାଙ୍କଡ଼ମାନଙ୍କ ପରୁ ପୁଣି ମନୁଷ୍ୟମାନେ ସୃଷ୍ଟି ହେଲେ, ଏ ଯେଉଁ ସେ କହୁଛନ୍ତି ଏଇଟାକୁ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ସେ କଥା ଜଳଯାନ ଲକ୍ଷ୍ୟ ଆଣି ସ୍ଥାବରା ବିଶଲକ୍ଷତି କୃମୟ ରୁଦ୍ର ସଂଖ୍ୟକ ଦକ୍ଷିଣା ଦଶଲକ୍ଷାଣୀ ପଶୁ ତ୍ରିଶଲକ୍ଷାଣୀ ପଶବ ଏଇସବୁ ଯେଉଁ ରହିଛି ପଦ୍ମପୁରାଣରୁ ସେଟାକୁ ସେ ଆଣିଛନ୍ତି। କିନ୍ତୁ ଯେହେତୁ ସେ ଠିକ୍ ଭାବରେ ଜଣେ ଉପଯୁକ୍ତ ଗୁରୁଙ୍କର ଠାରୁ ଗ୍ରହଣ କରିନାହାନ୍ତି ତେଣୁ ସେ ତାଙ୍କର ମନଗଢ଼ା ଏ କହୁଛନ୍ତି। ମାଙ୍କଡ଼ କେବେ ମନୁଷ୍ୟ ହଉନି, ମାଙ୍କଡ଼ ପରଜନ୍ମ ମନୁଷ୍ୟ, ମାଙ୍କଡ଼ ପରେ ମନୁଷ୍ୟ ଆସିଲେ ତା ନୁହଁ, ମାଙ୍କଡ଼ ମାନେ ମନୁଷ୍ୟ ଜନ୍ମ କଲେ ତା ନୁହଁ, ଇଏ ମନୁଷ୍ୟ ଆରମ୍ଭରୁ ଅଛନ୍ତି। ଯେତେବେଳେ ତୃତୀୟ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି କେମିତି ପ୍ରଥମେ ସୃଷ୍ଟି ହେଲେ, ଦଶ ପ୍ରକାର ସୃଷ୍ଟି ବ୍ରହ୍ମା ସୃଷ୍ଟି କରୁଛନ୍ତି, ପଶୁପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି, ଗଛଲତା ଇତ୍ୟାଦି ସୃଷ୍ଟି କରିଛନ୍ତି, ଦେବତାମାନଙ୍କୁ ସୃଷ୍ଟି କରିଛନ୍ତି, ମନୁଷ୍ୟମାନଙ୍କୁ ସୃଷ୍ଟି କରିଛନ୍ତି, ଏସବୁ ସୃଷ୍ଟି ପ୍ରଥମରୁ ହେଇଛି। କିନ୍ତୁ ଯିଏ ଠିକ୍ ଭାବରେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ନ ଯାଇକିରି ଏ ଶାସ୍ତ୍ରକୁ ପଠନ କରିବେ ତାହେଲେ ସେ କିମ୍ବୁତ କିମାକାର ଭାବରେ ଭାଷ କରିବେ, ଯେମିତି ଆମର ଡାରୱିନ୍ ଦେଇଛନ୍ତି, ଡାରୱିନ୍ ଥିଓରି। ସେଟା ବୈଜ୍ଞାନିକମାନେ କ'ଣ କରୁଛନ୍ତି, ହଁ ମାଙ୍କଡ଼ମାନେ ଥିଲେ, ଆମ ପୂର୍ବପୁରୁଷ ମାଙ୍କଡ଼ମାନେ ଥିଲେ, ମାଙ୍କଡ଼ମାନେ ପରେ ସେମାନେ ଜନ୍ମ ଦେଲେ, ମନୁଷ୍ୟ ଜନ୍ମ ଦେଲେ। ତେଣୁ ଏଭଳି ଭାବରେ ଭଗବାନଙ୍କର ଯେଉଁ ଲୀଳା, ଏ ଲୀଳାକୁ ବର୍ଣ୍ଣନା କରାଯାଇଛି ଆମର ଶ୍ରୀ ଗୌରବନ୍ଦ ସେ ମହାରାଜ କହନ୍ତି ଏ ଯେଉଁ ଭାଗବତମରେ ଏଇ ଯେଉଁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ, ଇଏ ହେଉଛି ଦଶମସ୍ୟ ବିଶୁଦ୍ଧାର୍ଥ, ବିଶୁଦ୍ଧ ଅର୍ଥ ଏତେ ସବୁ ରହିଛି, ସାର ତତ୍ତ୍ୱ ରହିଛି। ଏଇଟାକୁ ବୁଝିବା ପାଇଁ ନବନାମୀୟ ଲକ୍ଷଣ ଭାଗବତମରେ ଯେଉଁ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି, ଅତ୍ର ସ୍ୱର୍ଗ ବିସର୍ଗଶ୍ଚ ସ୍ଥାନ ପ୍ରସଙ୍ଗତୟ ମନ୍ମତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ, ଇଏ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ସବୁକିଛି ତାଙ୍କ ପାଖରେ ଆଶ୍ରୟ ନେଇଛନ୍ତି ଦଶମ ସ୍କନ୍ଧ ସହିତ। ତେଣୁ ଏଇ ଯେଉଁ ଦଶମ ସ୍କନ୍ଧରେ ଯେଉଁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଆର ତତ୍ତ୍ୱକୁ ବୁଝିବା ପାଇଁ ହେଲେ ଏକାଦଶ ସ୍କନ୍ଧକୁ ବୁଝିବାକୁ ପଡ଼ିବ। ଏକାଦଶ ସ୍କନ୍ଧରେ ସେସବୁ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ସେ ତତ୍ତ୍ୱକୁ ବୁଝି ନ ପାରିବେ ସେମାନେ ତାଙ୍କର ପତନ ହେଇଯିବ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ସେ କଥା ଯେ ଅହମ୍ ହି ସର୍ବଜ ଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ ନ ତୁମା ଅଭିଜାନତି ତତ୍ତ୍ୱେନ ଅତଃ ଚବନ୍ତି ତେ। ଭଗବାନଙ୍କ ଲୀଳାଟା ଏତେ ସହଜ ନୁହେଁ ବୁଝିବା, ଠିକ୍ ଭାବରେ ଯଦି ଆମେ ନ ବୁଝିପାରିବା ତାହେଲେ ଆମର ପୁଣି ପତନ ହେଇଯିବ। ଅହମ୍ ହି ସର୍ବଜ ଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ ନ ତୁମା ଅଭିଜାନତି ତତ୍ତ୍ୱେନ ଅତଃ ଚବନ୍ତି ତେ। ଭଗବାନ ଲୀଳାକୁ ଯଦି ସେଥିପାଇଁ ଭଗବାନ ତ କୁହ ଜନ୍ମ କର୍ମ ଚେଣେ ଦିବ୍ୟମ ଏବଂ ଯେ ବ୍ୟତୀ ତତ୍ତ୍ୱ ଆମେ ତତ୍ତ୍ୱରେ ବୁଝିବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଆଉ ଗୋଟିଏ ଶ୍ଳୋକରେ ସେ ସେବେ ଏଇ ତିନୋଟି ଲୀଳା ଭଗବାନଙ୍କର ବାଲ୍ୟଲୀଳା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ବର୍ଣ୍ଣନା କରୁଛନ୍ତି। ଆଜି ଆମକୁ ଅନୁରୋଧ କରିଥିଲେ ଯେ କିଛି ଶିବଜୀ ବିଷୟରେ କଥା କହିବା ପାଇଁ ଅଳ୍ପ ସମୟ କିଛି କଥା କହିବା, ଆଜି ତ ଉପବାସ, ଅଳ୍ପ ସମୟ କଥା କହିବା। ତେଣୁ ଶିବଜୀ ଭାଗବତ ବର୍ଣ୍ଣନା କରାଯାଇଛି ଦ୍ୱାଦଶ ସ୍କନ୍ଧରେ, ସୁତ ଗୋସ୍ୱାମୀ ଭାଗବତ ମହାତ୍ମାକୁ ବର୍ଣ୍ଣନା କରିବା ସମୟରେ ସେ କହୁଛନ୍ତି ଯେ ନିମ୍ନ ଗାନ ଯଥା ଗଙ୍ଗା, ନଦୀମାନଙ୍କ ଭିତରେ ଶ୍ରେଷ୍ଠ ନଦୀ ହେଉଛନ୍ତି ଗଙ୍ଗା ଦେବୀ, ଗଙ୍ଗା ନିମ୍ନ ଗାନ ଯଥା ଗଙ୍ଗା। ଦଶମ ଅଧ୍ୟାୟରେ ମଧ୍ୟ ଭଗବାନ ଭଗବତ ଗୀତାରେ ଭଗବାନ କହୁଛନ୍ତି ଇଏ ହେଉଛନ୍ତି ସ୍ରୋତସାମ ବି ଜାହ୍ନବୀ, ନଦୀମାନଙ୍କ ଭିତରେ ମୁଁ ହେଉଛି ଜାହ୍ନବୀ ବା ଗଙ୍ଗା ଦେବୀ। ତେଣୁ ନିମ୍ନଗାନ ଯଥା ଗଙ୍ଗା ଦେବାନଙ୍କ ଅଚ୍ୟୁତ ଯଥା, ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଅଚ୍ୟୁତ ଏବଂ ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ପୁରାଣ ନାମ ଇଦମ୍ ତଥା, ପୁରାଣମାନଙ୍କ ଭିତରେ ଅଠରଟି ପୁରାଣ ଯେଉଁ ରହିଛନ୍ତି ତା ଭିତରେ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଭାଗବତ ପୁରାଣ ଇଦମ୍। ସୁତ ଗୋସ୍ୱାମୀ କହୁଛନ୍ତି ନା ସ୍ୱର୍ଣ୍ଣକାଦ ଋଷିଙ୍କୁ, ତେଣୁ ସେ କହୁଛନ୍ତି ପୁରାଣ ନାମ ଇଦମ୍ ତଥା, ଯେଉଁ ଅନ୍ୟ ପୁରାଣ ସବୁ ଅଛନ୍ତି ତାଙ୍କ ଭିତରେ ଇଦମ୍ ଯେଉଁଟା ଏଇ ଯେଉଁ କଥା ତ ମୁଁ କହୁଛି ଏଇ ଭାଗବତ ପୁରାଣ ହେଉଛନ୍ତି ସେଇଭଳି ଭାବରେ ଶ୍ରେଷ୍ଠ ପୁରାଣ। ଯେଉଁଭଳି ଭାବରେ ନିମ୍ନ ଗାନଙ୍କ ଯଥା ଗଙ୍ଗା, ଦେବାନଙ୍କ ଅଚ୍ୟୁତ ଯଥା, ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ଶମ୍ଭୁ ଶିବଜୀ ଯେଉଁଭଳି ଭାବରେ ଶ୍ରେଷ୍ଠ ସେଇଭଳି ଭାବରେ ପୁରାଣ ନାମ ଇଦମ୍ ତଥା, ପୁରାଣମାନଙ୍କ ଭିତରେ ଏଇ ଭାଗବତ ପୁରାଣ ହେଉଛି ସେଇଭଳି ଭାବରେ। ତେଣୁ ଶିବଜୀଙ୍କର ମହାତ୍ମ୍ୟ ଏଇଥିରୁ ଆମେ ଜାଣିବା, ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ଯେତେ ଭଗବାନଙ୍କର ବୈଷ୍ଣବ ଭଗବାନଙ୍କର ଭକ୍ତମାନେ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶିବଜୀ। ଶିବତତ୍ଵ ଶିବଜୀ ନିଜେ କହିଛନ୍ତି ଭାଗବତ ଦର୍ଶନ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରିଛନ୍ତି, ସେ ପ୍ରଚେତାମାନଙ୍କୁ ସେ କହୁଛନ୍ତି ସେ କଥା ଯେ ସ୍ୱଧର୍ମନିଷ୍ଠ ସଦଧର୍ମବି କୁମାନ ବିରଞ୍ଚିତା ମେତି ତଥା ପରଙ୍ଗୀ ମାମ ଅବ୍ୟାକୃତ ଭାଗବତ ଅଥ ବୈଷ୍ଣବଂ ପଦଂ ଯଥାହଂ ବିବୁଧା କଳାତୟେ। ଯଦି ଜଣେ ସ୍ୱଧର୍ମକୁ ପାଳନ କରିବେ ଶହେ ଜନ୍ମ ଧରିକି, ସ୍ୱଧର୍ମନିଷ୍ଠ ନିଜ ଧର୍ମ ଯେଉଁ ରହିଛି ବିଭିନ୍ନ ପ୍ରକାର ବର୍ଣ୍ଣାଶ୍ରମ ଧର୍ମ ଇତ୍ୟାଦି ଯେଉଁ ରହିଛି ଏଇଟାକୁ ଯଦି ଶହେ ଜନ୍ମ ଧରି ଠିକ ଭାବରେ ପାଳନ କରେ, ଧର୍ମନିଷ୍ଠ ସ୍ୱଧର୍ମନିଷ୍ଠ ସତଧର୍ମ ବି କୁମାନ ଶହେ ଜନ୍ମ ଧରି ଯଦି ଜଣେ ପାଳନ କରିବେ ତାହେଲେ ବିରିଞ୍ଚିତା ମେଟି, ତାହେଲେ ସେମାନେ ବ୍ରହ୍ମା ପଦ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହେବେ, ବ୍ରହ୍ମା ହେବେ ସେମାନେ। ଏବଂ ତତ ପରଙ୍ଗୀ ମାମ କିଏ କହୁଛନ୍ତି ଏ କଥା, ଶିବଜୀ କହୁଛନ୍ତି ପ୍ରଚେତାମାନଙ୍କୁ, ଦଶ ଜଣ ପ୍ରଚେତା ଅଛନ୍ତି, ଏମାନେ ହେଉଛନ୍ତି କାହାର, ଇଏ ହେଉଛନ୍ତି ପ୍ରାଚୀନ ବରିଙ୍କ ପୁତ୍ର ପ୍ରଚେତା। ତେଣୁ ଇଏ ଯେଉଁ ପ୍ରଚେତାମାନଙ୍କୁ ସେ କହୁଛନ୍ତି ଯେ ତତ ପରଙ୍ଗୀ ମାମ ଆରୁ ଆହୁରି ଯଦି ଶହେ ଜନ୍ମରୁ ଯଦି ଅଧିକ ଜନ୍ମ ଧରି ଜଣେ ସ୍ୱଧର୍ମନିଷ୍ଠ ପାଳନ କରିବେ ତାହେଲେ ଶିବଲୋକ ସେମାନେ ପ୍ରାପ୍ତ ହେବେ, ଶିବତ୍ଵ ସେମାନେ ପ୍ରାପ୍ତ ହେବେ, ଶିବଲୋକ ପ୍ରାପ୍ତ ହେବେ ତଥା ପରଙ୍ଗୀ ମା। କିନ୍ତୁ ଅବ୍ୟାକୃତ ଭାଗବତ ଅଥ ବୈଷ୍ଣବଂ, କିନ୍ତୁ ଜଣେ ଭଗବାନଙ୍କର ଭକ୍ତ ବା ଭାଗବତ ବା ବୈଷ୍ଣବ ସେ ପଦଂ ଯଥାଂ ବିବୁଧା କଳା ତୟେ, ତାଙ୍କର ଯେତେବେଳେ ଶରୀର ତ୍ୟାଗ କରୁଛନ୍ତି ସେମାନେ ବୈଷ୍ଣବ ପଦ ଲାଭ କରୁଛନ୍ତି, ଭଗବାନଙ୍କର ମାନେ ଭଗବତ ଧାମ ସେମାନେ ଯାଇପାରୁଛନ୍ତି। ଏତେ ଜନ୍ମ ଯାଇ ଚେଷ୍ଟା କରିବା ଦରକାର ନାହିଁ, ଗୋଟେ ଜନ୍ମରେ ମଧ୍ୟ ଜଣେ ଯଦି ବୈଷ୍ଣବ ହେବ ଭଗବାନ ଭକ୍ତ ହେବେ, ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ହରେ ହରେ କଳା ତୟେ, ଶରୀର ତ୍ୟାଗ କଲା ପରେ ସେମାନେ ଭଗବାନଙ୍କୁ ପ୍ରାପ୍ତ ହେବେ, ଭଗବତ ଧାମ ପ୍ରାପ୍ତ ହେବେ। ତେଣୁ ଏ ଯେଉଁ ଶିବଲୋକ ବା ଶିବଙ୍କର ରହିଛି ମହିମା, ଇଏ ହେଉଛି ବ୍ରହ୍ମାଙ୍କ ଠାରୁ ମଧ୍ୟ ଉନ୍ନତ ସ୍ତରର। ବ୍ରହ୍ମା ଚୈତନ୍ୟ ଚୈତନ୍ୟ ବର୍ଣ୍ଣନା କରାଯାଇଛି ଯେଉଁ ଭଗବାନଙ୍କର ଯେଉଁ ରହିଛି ଗୁଣ ସବୁ ରହିଛି, ଭଗବାନଙ୍କର ଗୁଣ ତ ଅନେକ ରହିଛି, ତାକୁ ବର୍ଣ୍ଣନା କରିହେବନି, କିନ୍ତୁ ତାକୁ 64 ଭାଗରେ ବିଭକ୍ତ କରାଯାଏ, 64 କଳା ବୋଲି କୁହାଯାଉଛି। ଭଗବାନ ଯେତେବେଳେ ଉଜ୍ଜୟିନୀରେ ଯାଇଥିଲେ ତାଙ୍କର ଗୁରୁଙ୍କ ପାଖକୁ ସନ୍ଦୀପନୀ ମୁନିଙ୍କ ପାଖକୁ, 64 ଦିନରେ 64 କଳା ସେ ଆୟତ୍ତ କରିଥିଲେ। ଶତ୍ରୁ ଯଦି ତାଙ୍କର ଗୁରୁଦେବ ଥରେ କହିଦେଲେ ସେ ସବୁ ମନେ ରଖିଦେଲେ, ଆଉ ବହି ଘୁଷିବାକୁ ପଡ଼ୁନଥିଲା, କହିଦେଲେ ଥରେ ଯାହା କହିଦେଲେ ସେଇଟା ମନେ ରହିଗଲା ଭଗବାନଙ୍କର। ତେଣୁ ଭଗବାନଙ୍କର ଗୁଣକୁ 64 ବୋଲି କୁହାଯାଉଛି ଏବଂ ବ୍ରହ୍ମାଙ୍କର 50 ପର୍ଯ୍ୟନ୍ତ ଗୁଣ ରହିଛି, ଅଳ୍ପ ପରିମାଣରେ 50 ପର୍ଯ୍ୟନ୍ତ ଗୁଣ ରହିଛି ଚୈତନ୍ୟ ଚୈତନ୍ୟ ବର୍ଣ୍ଣନା କରାଯାଇଛି। ଏବଂ ତା ଉପରେ ହେଉଛନ୍ତି ଶିବଙ୍କର ଗୁଣ, ତାଙ୍କର ଆହୁରି 5 ଅଧିକ ରହିଛି, 55। ଶିବଙ୍କ ଉପରେ ଆସୁଛନ୍ତି ବିଷ୍ଣୁ, ବିଷ୍ଣୁ ତତ୍ତ୍ୱ ତାଙ୍କର ଆହୁରି 5 ଅଧିକ ରହିଛି, ଏବଂ ଅନ୍ତିମ ହେଉଛନ୍ତି କୃଷ୍ଣ, ତାଙ୍କର 4 ଗୁଣ ଅଧିକା, ଯେଉଁ ଗୁଣରେ କି କାହା କେହି ସମାନ ତାଙ୍କ ସହିତ ହେଇପାରିବେ ନାହିଁ। କ'ଣ କ'ଣ ସେ ଗୁଣ? ପ୍ରେମ ମାଧୁରୀ, ଲୀଳା ମାଧୁରୀ, ମନ୍ସୀ ମାଧୁରୀ ଏବଂ ରୂପ ମାଧୁରୀ, ଭଗବାନଙ୍କ ରୂପ ସହିତ କାହାର ରୂପ ତୁଳନା ହେଇପାରିବ। ତେଣୁ ଶିବଜୀ ଶିବଜୀଙ୍କ ତତ୍ତ୍ୱ ବ୍ରହ୍ମା ତାଙ୍କର ବ୍ରହ୍ମ ସଂହିତାରେ ବର୍ଣ୍ଣନା କରୁଛନ୍ତି ଯେ କ୍ଷୀରଂ ଯଥା ଯଦି ବିକାରଂ ବିଶେଷ ଦୁର୍ଗାତ୍ ସଂଜାତ ନୈତତ ପୃଥଗସ୍ତି ହେତୁ ଯଶମ୍ଭୂତାମପି ତସ୍ୟ ସମୁପେତି କାର୍ଯ୍ୟାତ୍ ଗୋବିନ୍ଦ ମାଧୁ ପୁରୁଷଂ ତମଂ ଭଜାମି। ଶିବଙ୍କ ତତ୍ତ୍ୱ ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ, ଆଜି ଗତକାଲି ଅବସର ସାଧାରଣ ଲୋକମାନେ ପାଳନ କଲେ, କିନ୍ତୁ ଶିବଙ୍କ ତତ୍ତ୍ୱ କ'ଣ ସେ ଜିନିଷ ସାଧାରଣ ଜାଣନ୍ତି ନାହିଁ। ମୁଁ କାଲି ଶୁଣୁଥିଲି, ଗୋଟେ ଟିଭିରୁ ଦେଖୁଥିଲି, ଜଣେ କହୁଥିଲେ ଯେ 5 ଭକ୍ତ ଅଛନ୍ତି, ସେମାନେ ହେଉଛନ୍ତି କିଏ କିଏ ନା, ବିଷ୍ଣୁଙ୍କର ଭକ୍ତଙ୍କୁ ବୈଷ୍ଣବ କୁହାଯାଉଛି, ଶିବଙ୍କର ଭକ୍ତକୁ ଶୈବ ବୋଲି କୁହାଯାଉଛି, ଦେବୀଙ୍କର ଭକ୍ତକୁ ଶାକ୍ତ ବୋଲି କୁହାଯାଉଛି, ସୂର୍ଯ୍ୟଙ୍କର ଭକ୍ତକୁ ସୌର୍ଯ୍ୟ ବୋଲି କୁହାଯାଉଛି, ଏବଂ ଗଣପତି ବା କିଏ ଯେଉଁ ଗଣେଶଙ୍କର ଭକ୍ତଙ୍କୁ ଗଣପତି ବୋଲି କୁହାଯାଉଛି। ପାଞ୍ଚ ପ୍ରକାର ଭକ୍ତ ରହିଛନ୍ତି, କିନ୍ତୁ ସମସ୍ତେ ଶିବଜୀଙ୍କୁ ଆରାଧନା କରୁଛନ୍ତି। ତାଙ୍କ ଭିତରୁ ଯେ ଶିବଜୀ କାହାକୁ ଆରାଧନା କରୁଛନ୍ତି ସେ ଜାଣିନାହାନ୍ତି। ସେଟା ଶିବଜୀ ଭଗବାନଙ୍କର ଆରାଧନା କରୁଛନ୍ତି, ତାଙ୍କର ସ୍ତୁତି ସବୁ ରହିଛି ଦଶ ମାନେ ଭାଗବତଙ୍କ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ସେସବୁ ଭଗବାନ ପାଖକୁ ଯାଇ ସ୍ତୁତି କରିଛନ୍ତି ଭଗବାନଙ୍କୁ। ତେଣୁ ଶିବତତ୍ଵ ବୁଝିବାଟା ଏତେ ସହଜ ନୁହଁ, ଶିବତତ୍ଵଟି ବହୁତ ଗଣ୍ଡଗୋଳିଆ ତତ୍ଵ ରହିଛି ଶିବତତ୍ଵ। ତେଣୁ ବ୍ରହ୍ମା ତାଙ୍କର ବ୍ରହ୍ମ ସଂହିତାରେ କହୁଛନ୍ତି, କ୍ଷୀରଂ ଯଥାତ୍ ଅଧିବିକାରଂ ବିଶେଷ ଯୋଗା। କ୍ଷୀରଟା ଯେମିତି ଦହି ଯଦି ତା ଦେହରେ ମିଶେଇଦେବା ତାହେଲେ ସେଟା ଅମ୍ଳରେ ପରିଣତ ହେବ, ନହେଲେ ତ ପୃଥକ ଯେଉଁ ଅମ୍ଳରେ ପରିଣତ ହେଇଗଲା ପରେ ଦହିରେ ପରିଣତ ହେଇଗଲା ପରେ ଆଉ ସେ କ୍ଷୀରର କାର୍ଯ୍ୟ କରିବ ନାହିଁ, ଯଦିଓ ସେଇ କ୍ଷୀରରୁ ତିଆରି। ଆମର ଗୋଟେ ଶ୍ଳୋକ ଅଛନ୍ତି, ଯେମିତି ଆମର ଅମୟ ଯଶ ଭୂତାନାଂ ଯାହାତେ ଯେନ ସୁବ୍ରତ, ଆମମାନଙ୍କର ଦେହ ଖରାପ ହେଇଗଲା, କ୍ଷୀର ଯୁକ୍ତ ପଦାର୍ଥ କ୍ଷୀର ଦ୍ରବ୍ୟ କ୍ଷୀରର ପ୍ରଡକ୍ଟ ସବୁ ରହିଛି ମିଲ୍କ ପ୍ରଡକ୍ଟ ଖାଇକରି ଆମର ହଜମ ବଦହଜମ ହେଇଗଲା, କିନ୍ତୁ ସେଇ କ୍ଷୀରରୁ ଯେତେବେଳେ ଆମେ ଦହି ସେଇ ଦହିଟା ଆମେ ଯଦି ଖାଇବା ତାହେଲେ ସେ ବଦହଜମ ଦୂର ହେଇଯିବ। ତେଣୁ ସେହିଭଳି ଭାବରେ ଦହିଟା ଆଉ କ୍ଷୀରର କାର୍ଯ୍ୟ କରିବନି। ତେଣୁ ଶିବତତ୍ଵ ସେହିଭଳି ଭାବରେ ଭଗବାନ ଯେତେବେଳେ ତମ ଗୁଣକୁ ଆଶ୍ରୟ କରି ଆସନ୍ତି ସେ ଶିବରେ ପରିଣତ ହୁଅନ୍ତି। ଶିବତତ୍ଵ ହେଉଛନ୍ତି ଏହିଭଳି ଭାବରେ ଶିବତତ୍ଵ କହିଲେ ସେ ତମ ଗୁଣ ଆଶ୍ରୟ କରିକି ଆସୁଛନ୍ତି ଶିବଜୀ। ତେଣୁ ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ, ଏ ଶ୍ଳୋକଟି ମଧ୍ୟ ଏହି ପ୍ରଶ୍ନଟି ପଚାରିଛନ୍ତି ପରୀକ୍ଷିତ ମହାରାଜ ଦଶମ ସ୍କନ୍ଧ 88-89 ପଚାରିବେ। ସେଇଟା ସାଧାରଣତଃ ଦେଖାଯାଏ ଯେ ଯେଉଁମାନେ ଭଗବାନ ବିଷ୍ଣୁଙ୍କର ଆରାଧନା କରନ୍ତି, ବିଷ୍ଣୁ ହେଉଛନ୍ତି ଲକ୍ଷ୍ମୀପତି, ଲକ୍ଷ୍ମୀପତି ବିଷ୍ଣୁ ସେ ହେଉଛନ୍ତି ସମସ୍ତ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, କିନ୍ତୁ ତାଙ୍କର ଭକ୍ତମାନେ ଦରିଦ୍ର। କିନ୍ତୁ ଶିବଜୀ ଶିବଜୀ କ'ଣ ନା ତାଙ୍କର ଗୋଟେ ଘର ଖଣ୍ଡେ ନାହିଁ, ଆମର ଜଣେ ଝୁପୁଡ଼ି ଖଣ୍ଡେ ରହିକି ରହୁଛି, କିନ୍ତୁ ଭଗବାନ ଶିବଜୀଙ୍କର ସେ ଝୁପୁଡ଼ି ଖଣ୍ଡେ ମଧ୍ୟ ନାହିଁ। ତେଣୁ ଦୁର୍ଗା ଦେବୀ ତାଙ୍କୁ ଅନେକ ଥର ଅନୁରୋଧ କରନ୍ତି, ଗୋଟେ ଖଣ୍ଡେ ଘରଟେ କରନ୍ତୁ। ଆମେ ଜଣେ କହୁଥିଲେ ଯେ ଶିବଜୀ ପାର୍ବତୀଙ୍କର କଥାକୁ ଅନୁରୋଧ କରି ରକ୍ଷା କରିକିରି ଗୋଟେ ଥରେ ଘର କରିଥିଲେ, ବହୁତ ସୁନ୍ଦର ଘର ଦେଖିକିରି ଆଉ ଜଣେ ଭକ୍ତ ତାଙ୍କୁ ଉପାସନା କରି ପ୍ରଭୁ ସେ ଘରଟି ଆମକୁ ତତେଇ ଦେଇଥାନ୍ତି, ଭଗବାନ ତାକୁ ପ୍ରଦାନ କରିଥିଲେ। ତେଣୁ ବର୍ଣ୍ଣନା କରିଥିଲେ ଭାଗବତରେ ପ୍ରକୃତରେ ତାଙ୍କର ଯେଉଁ ରହିଛି କୈଳାସ ପର୍ବତ ରହିଛି ସେଠି ଗୋଟେ ବିରାଟ ବୃକ୍ଷ ରହିଛି, ବଟ ବୃକ୍ଷ ଯେଉଁଟା 100 ଯୋଜନ ବିସ୍ତୃତ, 100 ଯୋଜନ ବିସ୍ତୃତ, କିନ୍ତୁ ସେଥିରେ ଗୋଟିଏ ବସା ବି ନାହିଁ, ଗୋଟେ ପକ୍ଷୀ ବସା କରିନି, ନିର୍ନିଡ଼ ଏବଂ ସେଠି ତାପ ବର୍ଜିତ। ଭାଗବତମ ଅଷ୍ଟମ ସ୍କନ୍ଧରେ ଏ ଚତୁର୍ଥ ସ୍କନ୍ଧରେ ଏସବୁ ବର୍ଣ୍ଣନା କରାଯିବ ଏସବୁ ଲୀଳା। ତେଣୁ ଶିବଜୀ ଏଇଭଳି ଭାବରେ ପରୀକ୍ଷିତ ମହାରାଜ ପଶୁ ପ୍ରସାଦ ଶିବଜୀ ସୁଖଦେବ ଗୋସ୍ୱାମୀଙ୍କୁ ଯେ ଶିବଜୀ ଯିଏକି ତାଙ୍କର ଖଣ୍ଡେ ଘର ବି ନାହିଁ, କିନ୍ତୁ ତାଙ୍କୁ ଯେଉଁମାନେ ଆରାଧନା କରୁଛନ୍ତି ସେମାନେ ବହୁତ ଧନୀ ହେଇଯାଉଛନ୍ତି। ତାର କାରଣ କ'ଣ? ବିଷ୍ଣୁଙ୍କର ଭକ୍ତ ଯିଏକି ଲକ୍ଷ୍ମୀପତି ବିଷ୍ଣୁ ତାଙ୍କର ଭକ୍ତମାନେ ଦରିଦ୍ର ହେଇଯାଉଛନ୍ତି, କିନ୍ତୁ ଶିବଜୀ ଯିଏକି ତାଙ୍କର ଖଣ୍ଡେ ଘର ଖଣ୍ଡେ ବି ନାହିଁ, କୁଡ଼ିଆଟେ ନାହିଁ ଘର ଛାଡ଼ନ୍ତୁ, କୁଡ଼ିଆ ଖଣ୍ଡେ ନାହିଁ, ତାଙ୍କର ଭକ୍ତମାନେ କେମିତି ବିରାଟ ବିରାଟ ଧନୀ ବ୍ୟକ୍ତି ହେଇଯାଉଛନ୍ତି, କାରଣ କ'ଣ? ତେଣୁ ସୁଖଦେବ ଗୋସ୍ୱାମୀ ତାର ପ୍ରଶ୍ନର ଉତ୍ତର ଦେଇଛନ୍ତି, କାରଣ ଯେ ଭଗବାନ ହେଉଛନ୍ତି ହରି ନିର୍ଗୁଣ ସାକ୍ଷାତ, ଭଗବାନ ହେଉଛନ୍ତି ନିର୍ଗୁଣ ତ୍ରିଗୁଣର ଉର୍ଦ୍ଧ୍ୱରେ, କିନ୍ତୁ ଶିବଜୀ ଗୁଣ ଭିତରେ ରହିଛନ୍ତି ନା, ଶିବଜୀ ଯେହେତୁ ଗୁଣ ଭିତରେ ରହିଛନ୍ତି ତାଙ୍କର ଭକ୍ତମାନେ ମଧ୍ୟ ସେଇ ଗୁଣ ଭିତରେ ଯାହା ଧନ ପ୍ରାପ୍ତ ହେଉଛନ୍ତି ସେ ଗୁଣ ଭିତରେ, ସତରଜ ତମ ତିନିଗୁଣ ଭିତରେ ସେମାନେ ରହୁଛନ୍ତି। ତେଣୁ ଆମେ ଜାଣିପାରୁଛେ ଏ ଲୋକ ଏତେ ବହୁତ ଧନୀ ବ୍ୟକ୍ତି, ଆମେ ଗୁଣ ଭିତରେ ଅଛେ ଗୁଣ ଭିତରେ ଜିନିଷ ଜାଣିପାରିବା, କିନ୍ତୁ ଗୁଣର ଉର୍ଦ୍ଧ୍ୱ ଜିନିଷ ଆମେ ଜାଣିପାରିବାନି। ହରି ନିର୍ଗୁଣ ସାକ୍ଷାତ ଭଗବାନ ଅଛନ୍ତି ଗୁଣର ଉର୍ଦ୍ଧ୍ୱରେ, ତେଣୁ ଭଗବାନଙ୍କ ଭକ୍ତ ମଧ୍ୟ ସେ ନିର୍ଗୁଣ ସ୍ତର ପ୍ରାପ୍ତ ହେଇଛନ୍ତି, ସିଏ ଯେ କେତେ ତାଙ୍କର ଧନ ଅଛି ତାକୁ ସାଧାରଣ ଲୋକ କ'ଣ ବୁଝିବେ। ଶିବଜୀଙ୍କର ଜଣେ ଭକ୍ତ ଥିଲେ କାଶୀର, ଆମର ଶିଶୁ ଗୌରବନ୍ଧୁ ସେ ମହାରାଜ କଥାଟି କହନ୍ତି, ଜଣେ କାଶୀର ଭକ୍ତ ଥିଲେ, ସିଏ ଶିବଜୀଙ୍କର ବଡ଼ ଭକ୍ତ ଥିଲେ କିନ୍ତୁ ବହୁତ ଦରିଦ୍ର ବ୍ୟକ୍ତି ଥିଲେ। ତେଣୁ ଶିବଜୀ ତାଙ୍କୁ ତାର କହିଲେ ତମେ ଯାଅ ବୃନ୍ଦାବନକୁ ଯାଅ, ସନାତନ ଗୋସ୍ୱାମୀ ପାଖକୁ ଯିବ, ସେଠି ତାଙ୍କୁ କିଛି ଧନ ମାଗିବ, ସେ ତମକୁ ଧନ ପ୍ରଦାନ କରିବେ, ମୋ କଥା କହିବ। ତେଣୁ ଆସିଲେ ସନାତନ ଗୋସ୍ୱାମୀଙ୍କ ପାଖକୁ, ବୃନ୍ଦାବନରେ କେଉଁଠି ସନାତନ ଗୋସ୍ୱାମୀ ଅଛନ୍ତି? ଆମର ଇସ୍କନ୍ ଭୁବନେଶ୍ୱର କହିଲେ ସମସ୍ତେ କହିବ ସିଆର୍ପିଏଫ୍କୁ ଯାଅ,
କେଉଁଠି ଅଛି ଇସ୍କନ ଭୁବନେଶ୍ୱର,
କିନ୍ତୁ ସନାତନ ଗୋସ୍ୱାମୀଙ୍କର କେଉଁଠି ଅଛି ଆଶ୍ରମ? ତାଙ୍କର ଏକ ଏକ ବୃକ୍ଷ ମୂଳେ ଏକ ଏକ ରାତି ଶୟନ, ଆଜି ଯଦି ଗୋଟିଏ ବୃକ୍ଷ ମୂଳରେ ରହିଲେ ରାତିରେ ଶୋଇପଡ଼ିଲେ ତା ପରଦିନ ସେଠି ରହିବେନି, କାହିଁକି ନା ଆସକ୍ତି ଆସିଯିବ। ଏଇଭଳି ଭାବରେ ରହିକିରି ସେ ବିଭିନ୍ନ ଗ୍ରନ୍ଥ ସବୁ ରଚନା କରିଛନ୍ତି, ନାନା କ'ଣ ଯେଉଁ ନାନା ଶାସ୍ତ୍ର ବିଚାର ନେଇକ ସଦ୍ଧର୍ମ ସଂସ୍ଥାପକ ଏଇ ଯେଉଁ ବିଭିନ୍ନ ଗ୍ରନ୍ଥ ସବୁ ରଚନା କରିଛନ୍ତି, ଏଇଭଳି ଭାବରେ ସେ ରହିଛନ୍ତି। ଗୋଟିଏ ସ୍ଥାନରେ ମଧ୍ୟ ଗୋଟିଏ ରାତି ମଧ୍ୟ ରହୁନଥିଲେ, ଗୋଟିଏ ରାତି ରହିଲା ପରେ ତାପରେ ରାତି ଆଉ ଗୋଟେ ସ୍ଥାନ ଯାଉଥିଲେ। ଏକ ଏକ ରାତି ମୂଳେ ଏକ ଏକ ବୃକ୍ଷ ମୂଳେ ଏକ ଏକ ରାତି ଶୟନ, ତେଣୁ ଯାହା ହଉ କୌଣସି ମତେ ସେ ଯାଇ ବୁଝିଲେ ଏ ସନାତନ ଗୋସ୍ୱାମୀ ଏଇଠି ଅଛନ୍ତି, ଯାଇକି ସେ ପହଞ୍ଚିଲେ ତାଙ୍କ ପାଖରେ। ଆମେ କହୁଛି ତାଙ୍କୁ ଦଣ୍ଡବୋଧ କରି ତାଙ୍କୁ ପ୍ରାର୍ଥନା କଲେ ଯେ ମୋତେ ଶିବଜୀ କହିଛନ୍ତି ଆପଣ ମୋତେ କିଛି ଧନ ପ୍ରଦାନ କରନ୍ତୁ, ମୁଁ ନିର୍ଦ୍ଧନ ଅବସ୍ଥାରେ ଅଛି, ମୋତେ କିଛି ଧନ ପ୍ରଦାନ କରନ୍ତୁ। ସନାତନ ଗୋସ୍ୱାମୀ କହିଲେ ମୋତେ ତ ଦେଖୁ ମୋର ଏଇଭଳିଆ ଧନ, ମୋର ଧନ କ'ଣ କୌପିନି ଖଣ୍ଡେ ଆଉ କମଣ୍ଡଳୁ ଦଣ୍ଡ, ଏତିକି ମୋର ସମ୍ପତ୍ତି ଧନ ମୋର ଏତିକି, ଆଉ ତମକୁ କ'ଣ ପ୍ରଦାନ କରିବି ଆଜିର। ତେଣୁ ସେ କହିଲେ ନା ନା ମୋତେ ଶିବଜୀ କହିଛନ୍ତି ମାନେ ଆପଣ ପାଇଁ କିଛି ଧନ ଅଛି, ମୋତେ କିଛି ଦୟାକୁ ପ୍ରଦାନ କରନ୍ତୁ। ନା ସନାତନ ଗୋସ୍ୱାମୀ କହିଲେ ଠିକ୍ ଅଛି, ମୋର ବର୍ତ୍ତମାନ ମନେ ପଡ଼ୁଛି ଗୋଟେ ଥର ମୁଁ ଯାଇଥିଲି ଯମୁନାକୁ ସ୍ନାନ କରିବା ପାଇଁ, ସେହି ସମୟରେ ଗୋଟେ ଚିନ୍ତାମଣି ପ୍ରସ୍ତର ମୁଁ ପ୍ରାପ୍ତ ହୋଇଥିଲି, ତାକୁ ମୁଁ ପକେଇଦେଇ ସେ କଣରେ ଅଛି ସେଇଠି ଯାଇକି ନେଇଯାଉଥିଲି। ତେଣୁ ସେ ତାଙ୍କୁ ପ୍ରଣାମ କରି ତାଙ୍କୁ ଧନ୍ୟବାଦ ଅର୍ପଣ କରିକି ଯାଇକି ଦେଖିଲେ ଯେଉଁ ସବୁ ରହିଛି ମହିଳା ସବୁ ରହିଛି ଅଳିଆ ଆବର୍ଜନା ସବୁ ରହିଛି କଳରେ, ସେଇଠି ଯାଇକି ସେ ତାକୁ ସବୁ ପାଇଲେ, ସେଟାକୁ ତାକୁ କଳେଇକି ଦେଖିଲେ ସେ ଚିନ୍ତାମଣି ପ୍ରସ୍ତରଟି ରହିଛି। ତେଣୁ ସେ ଚିନ୍ତାମଣି ପ୍ରସ୍ତରଟି ନେଇକି ବହୁତ ଆନନ୍ଦିତ ହୋଇଗଲେ, ଆନନ୍ଦିତ ହୋଇକି ନେଇକି ଯାଉଛନ୍ତି ଫେରୁଛନ୍ତି କାଶିକି ଫେରିବେ। ଗଲାବେଳକୁ ତାପରେ ଏଇ ସତ୍ସଙ୍ଗର ପ୍ରଭାବ ଯେଉଁ କୁହାଯାଉଛି, ଲବେ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହଏ, ସାଧୁସଙ୍ଗ ସର୍ବଶାସ୍ତ୍ର କହେ ଲବେ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହଏ। ଏତିକି ଯେଉଁ ସନାତନ ଗୋସ୍ୱାମୀଙ୍କ ଯେଉଁ ସଙ୍ଗ କରିଛନ୍ତି, ଦର୍ଶନ ପବିତ୍ରକର ଏ ତୁମାର ଗୁଣ ରହିଛି, ସାଧୁଙ୍କ ପ୍ରଭାବ ରହିଛି, ଏ ସାଧୁ ସଙ୍ଗର ପ୍ରଭାବରେ ସେ ତାଙ୍କର ଚିନ୍ତାଧାରା ପରିବର୍ତ୍ତନ ହୋଇଗଲା। ସେ ଚିନ୍ତା କରୁଛନ୍ତି ଫେରିଲା ବେଳକୁ ଯଦି ଶିବଜୀ କହିଥିଲେ ମୋତେ ଧନ ପ୍ରଦାନ କରିବେ ଏବଂ ସନାତନ ଗୋସ୍ୱାମୀ ମୋତେ ଏ ଧନଟି ଦେଲେ, ଧନକୁ କିଏ ଏମିତି ଫୋପାଡ଼ିକି ରଖେ, ଧନକୁ ସାଇତିକି ରଖେ ନା? ଆପଣଙ୍କ ପାଖରେ ଯାହା ଧନ ଅଛି ତାକୁ ଘର ଭିତରେ ବାହାରେ ଫୋପାଡ଼ି ଦେଇଛନ୍ତି, ରଖିଥିବ ସାଇତିକି, ପ୍ରଭୁ ରଖିଛନ୍ତି ଷ୍ଟୋର ରୁମ୍, ତାଙ୍କର ଅଛି ଷ୍ଟୋର ରୁମ୍ରେ ସବୁ ଧନ ସର ରହିଛି, ଆମ ବୁଲାର ପ୍ରଭୁ କମାଣ୍ଡର ଅଛନ୍ତି ଏଠି, ଯାହା ହଉ ସମସ୍ତେ ସାଇତିକି ରଖନ୍ତି, କିଏ ଏମିତି ଫୋପାଡ଼ି ଦେବ କି? ତାଙ୍କର ସେ ଚିନ୍ତା ଆସିଲା ତା ଏଇଟା ଫୋପାଡ଼ି ଦେବ ମାନେ ଆଉଠୁ ଅଧିକ କିଛି ଧନ ରହିଛି ଯାହାକୁ ସେ ସାଇତିକି ରଖିଛନ୍ତି, ଏଇଟା ତାଙ୍କ ପାଇଁ ତୁଚ୍ଛ। ତେଣୁ ସେ ଫେରିଲେ, ଫେରିକିରି ପୁଣି କହିଲେ, ପୁଣି ସନାତନ ପୁଣି କ'ଣ ଆସିଲ କ'ଣ ପାଇଁ? ନା ଏ ଧନଠୁ ଆହୁରି ଅଧିକ କିଛି ଧନ ଆପଣଙ୍କ ପାଖରେ ରହିଛି, ଯେଉଁ ଧନ ଆପଣ ସାଇତିକି ରଖିଛନ୍ତି ଏଇଟାକୁ ଫୋପାଡ଼ି ଦେଇଥିଲେ, ଫୋପାଡ଼ି ଦେଇଥିଲେ ମାନେ ଏଇଟା ତା ତୁଳନାରେ ତୁଚ୍ଛ ତୁଳନା ଧନ, ତେଣୁ ମୋତେ ସେ ଧନ ପ୍ରଦାନ କରନ୍ତୁ, ତା ସେ ଧନ ଯଦି ପ୍ରାପ୍ତ ହେବ ତାହେଲେ ଆକୁ ମଧ୍ୟ ମୋ ଭଳି ଫୋପାଡ଼ିବାକୁ ପଡ଼ିବ, ମୁଁ ଯଦି ଫୋପାଡ଼ି ଦେବି ତୁମକୁ ଫୋପାଡ଼ିବାକୁ ପଡ଼ିବ। ଯମୁନାରେ ଫୋପାଡ଼ି ଦେଇ ଆସ, ଯମୁନାରେ ତ ଫୋପାଡ଼ି ଦେଇ ଆସିଲେ ସେ ଧନ ପାଇବା ପାଇଁ, ତେଣୁ ସେ ତାଙ୍କୁ ଧନଟି ଦେଲେ। କ'ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଇଏ ହେଉଛି ଭଗବାନଙ୍କ ନାମ, ନାମ ଚିନ୍ତାମଣି। ଇଏ ପ୍ରସ୍ତର ଚିନ୍ତାମଣି ପ୍ରସ୍ତର କ'ଣ ହବ? ବୈକୁଣ୍ଠ ଲୋକର ଯେଉଁ ଧାମ ରହିଛି ଚିନ୍ତାମଣି ପ୍ରକାର ସଦ୍ମସୁକଳ୍ପ ବୃକ୍ଷ, ବୈକୁଣ୍ଠ ଲୋକର ଐଶ୍ୱର୍ଯ୍ୟ ସବୁ ବର୍ଣ୍ଣନା କରାଯାଇଛି, କିନ୍ତୁ ନାମ ଚିନ୍ତାମଣି, ନାମ କରିଦେଲା ମାନେ ଚିନ୍ତା ଚିନ୍ତାମଣି ବୋଲି ଯାହା ଚାହିଁବେ ତାହା ପୂର୍ଣ୍ଣ ହବ, ତେଣୁ ସେଇ ନାମକୁ ସେ ପ୍ରଦାନ କଲେ। ତେଣୁ ଭଗବାନଙ୍କୁ ଯେଉଁମାନେ ଭକ୍ତ ତାଙ୍କର ଧନ ସାଧାରଣ ଲୋକମାନେ ଦେଖିପାରିବେ ନାହିଁ, ତେଣୁ ସେ ଭାବନ୍ତି ଇଏ ବହୁତ ଦରିଦ୍ର। ତେଣୁ ଶିବଜୀଙ୍କର ଉତ୍ପତ୍ତି ବିଷୟରେ ଆମେ ସଂକ୍ଷେପରେ ବର୍ଣ୍ଣନା କରିବା, ଶିବଜୀ ଯେତେବେଳେ ବ୍ରହ୍ମା ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି, ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି, ସ୍ୱର୍ଗ ବିସର୍ଗ ଇଏ ହେଉଛି ଦଶଟି ବିଷୟରେ, ଇଏ ହେଉଛି ପ୍ରଥମ ଦୁଇଟି ବିଷୟ। ତୃତୀୟ ସ୍କନ୍ଧରେ ବ୍ରହ୍ମା ଏବଂ ସୃଷ୍ଟି ବିଷୟରେ ବର୍ଣ୍ଣନା, ଭଗବାନ କେମିତି ସୃଷ୍ଟି କରୁଛନ୍ତି, ପ୍ରାକୃତ ସୃଷ୍ଟି, ବ୍ରହ୍ମା କେମିତି ବିସ୍ତାର କରୁଛନ୍ତି, ଏଇଟା ବୈକୃତ ବୈକୃତିକ ସୃଷ୍ଟି ବୋଲି କୁହାଯାଉଛି। ତେଣୁ ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଛନ୍ତି ସେତେବେଳେ ତାଙ୍କର ଚାରି ପୁତ୍ରଙ୍କୁ ସେ ସୃଷ୍ଟି କରିଛନ୍ତି, ସନକ ସନାତନ ସନାତନ ସନତ କୁମାର ଏହି ବ୍ରହ୍ମାଙ୍କର ପ୍ରଥମ ଚାରି ପୁତ୍ର ପ୍ରଥମେ ସୃଷ୍ଟି କରିଥିଲେ ତାଙ୍କୁ, ତେଣୁ ତାଙ୍କୁ ସୃଷ୍ଟି କରି ତାଙ୍କୁ ସେ କହିଲେ ତମେ ମଧ୍ୟ ପ୍ରଜା ସୃଷ୍ଟି କର, କାରଣ ବ୍ରହ୍ମାଙ୍କର ଦାୟିତ୍ୱ ହେଉଛି କର୍ତ୍ତବ୍ୟ, ସେ ସୃଷ୍ଟି କରିବେ, ସେ ହେଉଛି ସୃଷ୍ଟିକର୍ତ୍ତା, ରଜଗୁଣର ପ୍ରଭାବରେ ସେ ରଜଗୁଣକୁ ଆଶ୍ରୟ କରି ଆସୁଛନ୍ତି ବ୍ରହ୍ମା, ତେଣୁ ରଜଗୁଣ କହିଲେ ସୃଷ୍ଟି ହେବ, ସୃଷ୍ଟି ସବୁ କରିବେ ରଜଗୁଣ, ତେଣୁ ବ୍ରହ୍ମା ଭଗବାନ ତାଙ୍କୁ ଦାୟିତ୍ୱ ଦେଇଛନ୍ତି ସୃଷ୍ଟି କରିବ, ପ୍ରଜା ସୃଷ୍ଟି କରିବ, ପ୍ରଜା ସୃଷ୍ଟି ନକଲେ କ'ଣ ହେବ ନା, ଯେଉଁମାନେ ଏ ଭୌତିକ ଜଗତରେ ଘୁରି ବୁଲୁଛନ୍ତି ତାଙ୍କୁ ଆଉ ସୁଯୋଗ ମିଳିବ ନାହିଁ ଭଗବତ ଧାମକୁ ଯିବା ପାଇଁ, ଏହି ସୃଷ୍ଟି ହେବା ମାଧ୍ୟମରେ ସେମାନେ ଯଦି ଆସିବେ ଭୌତିକ ଜଗତକୁ, ସେତେବେଳେ ବିଭିନ୍ନ ପ୍ରକାର ଭୌତିକ ଜଗତରେ ଯେଉଁ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଇତ୍ୟାଦି ବିଭିନ୍ନ ପ୍ରକାର ଦୁଃଖ ରହିଛି, ଏ ଦୁଃଖ ଦେଖି ସେତେବେଳେ ସେ ଏ ଦୁଃଖରୁ କେମିତି ମୁକ୍ତି ହେବ ଏଇ ଚିନ୍ତା କଲେ ସେତେବେଳେ ସେ ଭଗବାନ ପାଦପଦ୍ମର ଆଶ୍ରୟ ନେବ, ଭଗବାନ ପାଦପଦ୍ମର ଆଶ୍ରୟ ନେଲେ ହିଁ ସେ ଏ ଭୌତିକ ଜଗତରୁ ମୁକ୍ତି ପାଇପାରିବ। ତେଣୁ ଏଇ ଭୌତିକ ଜଗତ ସୃଷ୍ଟି ନ ହେବ ତାହେଲେ ସେମାନେ ଏହିଭଳି ଭାବରେ ଭୌତିକ ଜଗତରେ ହିଁ ରହିଥିବେ, ବ୍ରହ୍ମାଣ୍ଡ ଭ୍ରମଣ ଚାଲିଥିବ ତାଙ୍କର, ତେଣୁ ତାଙ୍କ ପାଇଁ ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଛନ୍ତି ସେ ଚାରି କୁମାର ବୋଲି ତମେ ମଧ୍ୟ ସୃଷ୍ଟି କର, କିନ୍ତୁ ଚାରି କୁମାର ଏମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ଜ୍ଞାନ ଶକ୍ତି ବୈରାଗ୍ୟ ଯୋଗ ତପସ୍ୟା ଇତ୍ୟାଦି ଏହିସବୁର ବିଦ୍ୟାର ଏହିସବୁ ଚାରୋଟି ରହିଛି, ଜ୍ଞାନର ଏସବୁ ଚାରୋଟି ବିଭାଗ ରହିଛି, ଏ ଚାରି କୁମାର ହେଉଛନ୍ତି ସେ ଚାରି ସେ ଚାରୋଟି ବିଭାଗର ପ୍ରତୀକ, ତେଣୁ ସେମାନେ ନିବୃତ୍ତି ମାର୍ଗ ଅବଲମ୍ବନ କରିଛନ୍ତି, ତେଣୁ ସେମାନେ ଗୃହସ୍ଥ ଆଶ୍ରମ ଗ୍ରହଣ କରି ପତ୍ନୀ ଗ୍ରହଣ କରି ପ୍ରଜା ସୃଷ୍ଟି କରିବାକୁ ସେମାନେ ଚାହିଁଲେ ନାହିଁ, ତେଣୁ ପିତାଙ୍କର କଥାକୁ ଅସ୍ୱୀକାର କରିଦେଲେ, ଅସ୍ୱୀକାର ଯେତେବେଳେ କରିଦେଲେ ସେତେବେଳେ ବ୍ରହ୍ମାଙ୍କର କ୍ରୋଧ ଜାତ ହୋଇଛି, କାମାତ୍ କ୍ରୋଧ ଅଭିଜାତେ, ବ୍ରହ୍ମା ଚାହୁଁଥିଲେ ତାଙ୍କର ଏଇଟା କାମନା ଥିଲା ଯେ ସୃଷ୍ଟି ହେବ ପ୍ରଜା ସୃଷ୍ଟି ହେବ, ଏଇଟା ଅବଶ୍ୟ ଭଗବାନଙ୍କ ଇଚ୍ଛା ସେ ଚାହୁଁଛନ୍ତି, କିନ୍ତୁ କାମ ଯେତେବେଳେ ବାଧାପ୍ରାପ୍ତ ହେବ ସେତେବେଳେ କ'ଣ ହେବ, କ୍ରୋଧ ଅଭିଜାତ କ୍ରୋଧ ଆସିବ, ତେଣୁ କ୍ରୋଧ ଯେତେବେଳେ ଆସିଯାଇଛି ବ୍ରହ୍ମା ସେ କ୍ରୋଧକୁ ସମ୍ବରଣ କରିଛନ୍ତି, କିନ୍ତୁ ତାଙ୍କର କ୍ରୋଧ ଆସିଲା ମାନେ କ'ଣ ହେବ, କ୍ରୋଧର ଲକ୍ଷଣ କ'ଣ, ଚକ୍ଷୁ ଇତ୍ୟାଦି ଲାଲ ହୋଇଯିବ, ହଁ ଏସବୁ ବିଭିନ୍ନ ପ୍ରକାର ସବୁ ଲକ୍ଷଣ ରହିଛି କ୍ରୋଧର, ତେଣୁ ତାଙ୍କର ମଧ୍ୟ ଚକ୍ଷୁ ଲାଲ ହୋଇଗଲା, ଏବଂ ସେଇ ଚକ୍ଷୁରୁ ଲାଲ ଚକ୍ଷୁରୁ ଶିବଜୀ ଜାହାତ ହୋଇଛନ୍ତି, ଆମେ କହିବା ଆଜିର ଦିନରେ ଶିବଜୀଙ୍କର ସେଥିରୁ ଜାହାତ ହୋଇଛନ୍ତି, ବ୍ରହ୍ମାଙ୍କର ଚକ୍ଷୁରୁ ସେ ଜାହାତ ହୋଇଛନ୍ତି, ବ୍ରହ୍ମା ଯେତେବେଳେ ପ୍ରଜା ସୃଷ୍ଟି କରୁଛନ୍ତି ଏଇ ଯେଉଁ ସ୍ୱାମୀ ସ୍ତ୍ରୀ ମାଧ୍ୟମରେ ସେ ପ୍ରଜା ସୃଷ୍ଟି କରିନାହାନ୍ତି, କାହାକୁ ମନରୁ ସୃଷ୍ଟି କରିଛନ୍ତି, ନାରଦଙ୍କୁ ତାଙ୍କର ଅଙ୍କ ବା ଉତ୍ସଙ୍ଗାତ ତାଙ୍କର କୋଳରୁ ସୃଷ୍ଟି କରିଛନ୍ତି, କାହାକୁ ହାତରୁ ସୃଷ୍ଟି କରୁଛନ୍ତି, କାହାକୁ ନଖରୁ ସୃଷ୍ଟି କରୁଛନ୍ତି, କାହାକୁ କର୍ଣ୍ଣରୁ ସୃଷ୍ଟି କରୁଛନ୍ତି, ଏଇଭଳି ଭାବରେ ସୃଷ୍ଟି କରିଛନ୍ତି ବ୍ରହ୍ମା, ତେଣୁ ଶିବଜୀ ବ୍ରହ୍ମାଙ୍କର ଚକ୍ଷୁରୁ ସୃଷ୍ଟି ହୋଇଛନ୍ତି, ତେଣୁ ଆଜିର ଯେଉଁ ଶିବ ଚତୁର୍ଦ୍ଦଶୀ ଆଜିର ଦିନରେ କୋଟି କୋଟି ବର୍ଷ ତଳର କଥା, ସେ ଶିବଜୀ ଜାତ ହୋଇଛନ୍ତି, ତେଣୁ ଶିବଜୀ ଜାତ ହେଇକି ସେ କ୍ରନ୍ଦନ କରୁଛନ୍ତି, ନୀଳ ଲୋହିତ ବର୍ଣ୍ଣର ତାଙ୍କର ଜାତ ହୋଇଛନ୍ତି, ଲୋହିତ କହିଲେ ଯେଉଁ ଚକ୍ଷୁ ଲାଲ ହୋଇଯାଇଛି ତେଣୁ ସେଇଥିରୁ ଜାତ ହୋଇଥିବାରୁ ତାଙ୍କର ମଧ୍ୟ ରଙ୍ଗ ନୀଳ ଲୋହିତ ହୋଇଛି, ତେଣୁ ସେ କ୍ରନ୍ଦନ କରୁଥିବା ସମୟରେ ତେଣୁ ବ୍ରହ୍ମା ତାଙ୍କୁ କହିଲେ, ତାଙ୍କୁ ରୋଦନ କହିଲେ, ତମେ କ୍ରନ୍ଦନ କର ନା, ତମର ନାଁ ହେଉଛି ଏଇଭଳି ଭାବରେ ଏକାଦଶ ରୁଦ୍ର ତାଙ୍କୁ କୁହାଯାଇଛି, ଏଗାରଟି ନାମ ତାଙ୍କର ଦିଆଯାଇଛି, ତାଦେହରୁ ଗୋଟିଏ ନାମ ହେଉଛି ଶିବ, ଏବଂ ତାଙ୍କର ଏକାଦଶ ପତ୍ନୀ ମଧ୍ୟ ପ୍ରଦାନ କରିଛନ୍ତି ଏଗାର ରୁଦ୍ରାଣୀ, ଏବଂ ତାଙ୍କୁ ମଧ୍ୟ ଏଗାରଟି ସ୍ଥାନ ପ୍ରଦାନ କରିଛନ୍ତି, ହୃଦୟ ଆକାଶ ଚନ୍ଦ୍ର ଇତ୍ୟାଦି ସୂର୍ଯ୍ୟ ଇତ୍ୟାଦି ଏଭଳି ଏଗାରଟି ସ୍ଥାନ ପ୍ରଦାନ କରିଛନ୍ତି, ଏବଂ ତାଙ୍କୁ ସେ କହିଲେ ତୁମେ ମଧ୍ୟ ପ୍ରଜା ସୃଷ୍ଟି କର, ତେଣୁ ସିଏ ଯେତେବେଳେ ପ୍ରଜା ସୃଷ୍ଟି କରୁଛନ୍ତି ରୁଦ୍ର ଯେଭଳି ଭାବରେ ରୁଦ୍ରଙ୍କର ପ୍ରକୃତ ରୂପ ଆପଣ କେତେବେଳେ ଦେଖିବେ, ପ୍ରଳୟ ସମୟରେ ତାଣ୍ଡବ ନୃତ୍ୟ ହେବ, ପ୍ରଳୟ ସମୟ ସେ ସମୟରେ ସବୁ ଜଳିଯିବ, ସବୁ ଧ୍ୱଂସ ପ୍ରକମ୍ପିତ ହେଇକି ସବୁ ନଷ୍ଟ ହୋଇଯିବ, ସବୁ ରୁଦ୍ରଙ୍କର ସେ ହେଉଛି ପ୍ରକୃତ ରୂପ, ତେଣୁ ରୁଦ୍ର ଯେତେବେଳେ ପ୍ରଜା ସୃଷ୍ଟି କରେ ତାଙ୍କ ଭଳି ତାଙ୍କର ଯେଉଁ ରହିଛି ଭାବ ସେଇ ଭାବରେ ସବୁ ସୃଷ୍ଟି କରିଛନ୍ତି, ତେଣୁ ସେମାନେ ମଧ୍ୟ ସବୁ ସଂସାର ନାଶ କରିବା ପାଇଁ ଆରମ୍ଭ କଲେ, ତେଣୁ ବ୍ରହ୍ମା କହିଲେ କଥା ହୁଅନ୍ତୁ ତମର ସୃଷ୍ଟି କରିବା ଦରକାର ନାହିଁ, ବହୁତ ହେଇଗଲା ତମେ ବନ୍ଦ କର, ତମେ ତପସ୍ୟା କର, ତେଣୁ ସେ ତପସ୍ୟା କରୁଛନ୍ତି, ତେଣୁ ଶିବଜୀଙ୍କର ଅନେକ ଭାଗବତରେ ଅନେକ ଲୀଳା ସବୁ ରହିଛି, ଶିବ ପୁରାଣ ମଧ୍ୟ ରହିଛି, ଶିବଜୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଆମେ ଗୋଟିଏ ଲୀଳା ବର୍ଣ୍ଣନା କରି ଆମ କଥାକୁ ଶେଷ କରିବା। ଶିବଜୀଙ୍କର ଦୁଇ ପତ୍ନୀ, ବିଶେଷ ମୁଖ୍ୟ ପତ୍ନୀ ଦୁଇଙ୍କ ବିଷୟରେ ଟିକେ ବର୍ଣ୍ଣନା କରିବା। ତାଙ୍କର ପ୍ରଥମ ପତ୍ନୀ ହେଉଛନ୍ତି ସତୀଦେବୀ, ଯିଏକି ହେଉଛନ୍ତି ଦକ୍ଷଙ୍କର କନ୍ୟା। ଦକ୍ଷ ଯିଏ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ବ୍ରହ୍ମା ଏଇଭାବେ ସୃଷ୍ଟି କରି ଚାଲୁଛନ୍ତି, ଦକ୍ଷକୁ ସୃଷ୍ଟି କରିଛନ୍ତି, ତାପରେ କର୍ଦ୍ଦମକୁ ସୃଷ୍ଟି କରିଛନ୍ତି, କର୍ଦ୍ଦମୁନି ବିବାହ କରିଛନ୍ତି, ଏ ଯେଉଁ ସ୍ୱାମୀ ମନୁ, ସ୍ୱାମୀ ମନୁଙ୍କୁ ମଧ୍ୟ ବ୍ରହ୍ମା ସୃଷ୍ଟି କରିଛନ୍ତି। ତାଙ୍କର ତିନି ପୁଅ ଏବଂ ଦୁଇ ତିନି କନ୍ୟା ଏବଂ ଦୁଇ ପୁତ୍ର। ଦେବହୂତି ବିବାହ କରିଛନ୍ତି କର୍ଦ୍ଦମଙ୍କୁ, ତାଙ୍କର କପିଳ ଦେବ ଆସୁଛନ୍ତି, ଆକୃତି ବିବାହ କରିଛନ୍ତି ପ୍ରଜାପତି ରୁଚିଙ୍କୁ, ଏବଂ ପ୍ରସୂତି ବିବାହ କରିଛନ୍ତି ଦକ୍ଷକୁ। ତେଣୁ ଦକ୍ଷ ଷୋହଳଟି କନ୍ୟା ଜାତ କରିଛନ୍ତି, ଷୋହଳଟି କନ୍ୟାରୁ ତେରଟି କନ୍ୟା ଦେଇଛନ୍ତି ଧର୍ମଙ୍କୁ, ଏମିତି ସବୁ ଦେଇକରି ଗୋଟିଏ କନ୍ୟା ଯଦି ତାଙ୍କ କନିଷ୍ଠ କନ୍ୟା ସତୀଦେବୀ, ତାଙ୍କୁ ଦେଇଛନ୍ତି ଶିବଜୀଙ୍କୁ, ଶିବଜୀ। କିନ୍ତୁ ଅନ୍ୟମାନଙ୍କର ସବୁ ତାଙ୍କର ପୁତ୍ର କନ୍ୟା ସବୁ ହେଇଥିଲା ବେଳେ ପରୀକ୍ଷିତ, ଏଇଟାକୁ ଚତୁର୍ଥ ସ୍କନ୍ଧରେ ବିଦୁରଙ୍କୁ ମୈତ୍ର ମୁନି କହୁଛନ୍ତି କଥା। ତେଣୁ ମୈତ୍ର କହୁଛନ୍ତି ସତୀଙ୍କର କୌଣସି ସନ୍ତାନ ହେଇପାରିଲେ ନାହିଁ, କାହିଁକି ନା ଯେହେତୁ ସେ ଅସମୟରେ ଶରୀର ତ୍ୟାଗ କଲେ। ତେଣୁ ବିଦୁର ପଚାରୁଛନ୍ତି କାହିଁକି ସେ ଅସମୟରେ ଶରୀର ତ୍ୟାଗ କଲେ। ତେଣୁ ଶିବଜୀଙ୍କ ଲୀଳାଟି ସେଇଠି ଆସୁଛି, ଶିବଜୀଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ଶିବଜୀ ସେ ସବୁବେଳେ ଭଗବାନଙ୍କର ଚିନ୍ତା କରୁଛନ୍ତି, ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖରେ, ଏଇ ନାମ ଶିବ ଜପେ ପଞ୍ଚମୁଖରେ। ଆମେ ତ ଗୋଟେ ମୁଖରେ ଅଳ୍ପ ସମୟ ଜପ କରିଦେଲେ ଆମର ଆଉ ଇଚ୍ଛା ହେଉଛି ଜପ କରିବା ପାଇଁ, ବହୁତ କଷ୍ଟରେ ଷୋହଳ ଜପ କରୁଛୁ। କିନ୍ତୁ ଶିବଜୀ ପାଞ୍ଚ ମୁଖରେ ଭଗବାନଙ୍କ ନାମ ଜପ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଗବାନଙ୍କ ନାମ ଜପ କରୁଛନ୍ତି। ତେଣୁ ଭଗବାନଙ୍କ ନାମ ଜପ କଲାବେଳେ ସିଏ ଆଉ ଚିନ୍ତା କରୁନାହାନ୍ତି, ଇଏ ମୋର ପୁତ୍ର, ତାଙ୍କର ତ ପୁତ୍ର ହେଇନଥିଲେ ସେତେବେଳେ, ଇଏ ମୋର ଶ୍ୱଶୁର, ଇଏ ମୋର ଅମକ, ଏଭଳି ଭାବରେ ସେ ଚିନ୍ତା କରୁନାହାନ୍ତି। ଥରେ ଦକ୍ଷ ଗୋଟେ ଯଜ୍ଞ କରିଥିଲେ, ଦକ୍ଷ ହେଉଛନ୍ତି ପ୍ରଜାପତି, ତେଣୁ ସେ ଗୋଟେ ଯଜ୍ଞ କରିଥିଲେ, ସେ ଯଜ୍ଞରେ ବିହିତ ଦେବତାମାନଙ୍କୁ ସବୁ ନିମନ୍ତ୍ରଣ କରିଥିଲେ, ବ୍ରହ୍ମା ଶିବ ମଧ୍ୟ ସେଠି ଆଜି ଉପସ୍ଥିତ ଥିଲେ। କିନ୍ତୁ ଶିବଜୀ ସବୁବେଳେ ବମ୍ ବମ୍ ଭୋଳେ, ସବୁବେଳେ ଭୋଳା ଭୋଳା ନା, ସବୁବେଳେ ଭଗବାନଙ୍କର ଭୋଳ ଭୋଳେଇକି ରହିଛନ୍ତି, ସେ ଜାଣିପାରୁନାହାନ୍ତି କ'ଣ ହେଉଛି କ'ଣ ନାହିଁ, ଭୋଳା ନା ସେ। ତେଣୁ ଏହି ସମୟରେ ଦକ୍ଷ ଆସୁଛନ୍ତି, ଦକ୍ଷ ଯେତେବେଳେ ଆସୁଛନ୍ତି ସମସ୍ତ ଦେବତାମାନେ ମୁନି ଋଷିମାନେ ସମସ୍ତେ ଦଣ୍ଡାୟମାନ ହେଇଯାଇଛନ୍ତି ସମ୍ମାନ ପ୍ରଦର୍ଶନ କରିବା ପାଇଁ। କିନ୍ତୁ ବ୍ରହ୍ମା ଆଉ ଶିବ, ବ୍ରହ୍ମା ତାଙ୍କର ପିତା, ସିଏ ଆଉ କ'ଣ ତାଙ୍କୁ ସମ୍ମାନ ଦେବେ କି, ବ୍ରହ୍ମା ବସିଛନ୍ତି, ଶିବଜୀଙ୍କର ଚିନ୍ତା ନାହିଁ ଯେ ସିଏ ମୋର ଶ୍ୱଶୁର ଆସୁଛନ୍ତି, ମୁଁ ତାକୁ ସମ୍ମାନ ଦେବା କଥା ଚିନ୍ତା ନାହିଁ, ସେ ଭଗବାନଙ୍କୁ ପ୍ରଣାମ କରିକି ରହୁଛନ୍ତି, ସବୁବେଳେ ଚିନ୍ତା କରୁଛନ୍ତି ଭଗବାନଙ୍କ ବିଷୟରେ। ତେଣୁ ଯେତେବେଳେ ଦେଖିଲେ, ଦକ୍ଷ ଦେଖିଲେ ଯେ ସମସ୍ତେ ମୋତେ ସମ୍ମାନ ପ୍ରଦର୍ଶନ କଲେ, କିନ୍ତୁ ବ୍ରହ୍ମା ଶିବ ଏ ଦୁଇ ଜଣ ଉଠିଲେନି, ବ୍ରହ୍ମା ତ ମୋର ପିତା, ସେ ଉଠିବା କଥା ପଡ଼ୁନି, କିନ୍ତୁ ଶିବ ମୋର ଜାମାତା, ମୋର ଜ୍ୱାଇଁ, ଅନ୍ତତଃ ପକ୍ଷେ ସିଏ ମୋତେ ପ୍ରଣାମ କରିବା କଥା ବା ଦଣ୍ଡାୟମାନ ହେବା କଥା, ଅନ୍ତତଃ ପକ୍ଷେ ଏଇଭଳି ଭାବରେ ଟିକେ ସମ୍ମାନ ପ୍ରଦର୍ଶନ କରିବା କଥା। ତେଣୁ ସେ ଭୀଷଣ କ୍ରୋଧ ପ୍ରକାଶ କରିକି ତାଙ୍କୁ ଅଭିଶାପ ଦେଇଦେଲେ, ବହୁତ ଅପମାନ ଶୋଷ କଥା କହିଛନ୍ତି, ମର୍କଟ ଲୋଚନ ବୋଲି କହୁଛନ୍ତି, ଆଙ୍କର ଆଖି ସବୁ ମର୍କଟ ବା ମାଙ୍କଡ଼ର ଆଖି ଭଳି ଆଙ୍କର ଆଖି, ଏଭଳି ଭାବେ ବହୁତ ଅପମାନ ଶୋଷ କଥା କହିକିରି ତାଙ୍କୁ ଅଭିଶାପ ଦେଇଛନ୍ତି ଯେ ତମେ ଆଉ କୌଣସି ଯଜ୍ଞର ଭାଗ ପ୍ରାପ୍ତ ହେବ ନାହିଁ। ତେଣୁ ଏହିଭଳି ଭାବରେ ଅନେକ ତାଙ୍କ ଭିତରେ ଦକ୍ଷମାନଙ୍କର ଯେଉଁ ବ୍ରାହ୍ମଣମାନେ ଥିଲେ ଏବଂ ଶିବଜୀଙ୍କର ଯେଉଁ ରହିଥିଲେ ତାଙ୍କର ଅନୁଚରମାନେ ରହିଥିଲେ, ତାଙ୍କ ଭିତରେ ଗଣ୍ଡଗୋଳ ଆରମ୍ଭ ହୋଇଛି। ଭୃଗୁ ଏବଂ ଶିବଜୀଙ୍କର ଯେଉଁ ଶିବଚରମାନେ ତାଙ୍କ ଭିତରେ ଗଣ୍ଡଗୋଳ ଆରମ୍ଭ ହୋଇକି ଯେତେବେଳେ ଗଣ୍ଡଗୋଳଟା ଅଧିକ ହେବାକୁ ବସିଲା, ସେତେବେଳେ ଶିବଜୀ ଚାଲିଗଲେ, କୈଳାସ ପର୍ବତ ଚାଲିଗଲେ। ତାପରେ ପୁଣି ଗୋଟେ ଥର ଦକ୍ଷ ଆଉ ଗୋଟେ ଯଜ୍ଞ କରିଛନ୍ତି, ସେ ଯଜ୍ଞରେ ସମସ୍ତ ଦେବତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି, କିନ୍ତୁ ଝିଅ ବା ଜ୍ୱାଇଁଙ୍କୁ ନିମନ୍ତ୍ରଣ କରିନାହାନ୍ତି। କିନ୍ତୁ ସତୀଦେବୀ ଦେଖୁଛନ୍ତି ଯେ ସମସ୍ତ ଦେବତାମାନେ ଯାଉଛନ୍ତି, ସେ କୈଳାସ ପର୍ବତ ଦେଇକି ଯାଉଛନ୍ତି, କୈଳାସ ତାଙ୍କର ରହିଛି ଆଶ୍ରମ ଯେଉଁ ରହିବ, ତାଙ୍କ କୈଳାସ ପର୍ବତ ଦେଇକି ଯାଉଛନ୍ତି, ବିଭିନ୍ନ ଦେବତାମାନେ ତାଙ୍କର ବାହାମେଳେ ଯାଉଛନ୍ତି। କିନ୍ତୁ ସତୀଦେବୀ ଦେଖୁଛନ୍ତି ଆମକୁ କ'ଣ ପାଇଁ ଜାଣିଲେ ଯେ ତାଙ୍କର ପିତା ଯଜ୍ଞ କରୁଛନ୍ତି। ତେଣୁ ସେ ଶିବଜୀଙ୍କୁ କହିଲେ ଯେ ଆମର ପିତା ଯଜ୍ଞ କରୁଛନ୍ତି, ତେଣୁ ଆମେ ସେଠିକି ଯିବା, ସବୁ ଦେବତାମାନେ ଯାଉଛନ୍ତି, ତାଙ୍କ ପତ୍ନୀମାନଙ୍କୁ ନେଇ ଯାଉଛନ୍ତି, ତେଣୁ ଆପଣ ବି ଚାଲନ୍ତୁ ଯିବା, ନା ସିଏ ଆମକୁ ନିମନ୍ତ୍ରଣ କରିନାହାନ୍ତି, ଆମେ ସେଠି ଯିବାଟା ଠିକ୍ ନୁହଁ, ନା ଆମର ପିତା ଆମକୁ ଆଉ କ'ଣ ନିମନ୍ତ୍ରଣ କରିବେ, ତେଣୁ ଆମ ପିତା ଗୃହକୁ ଯିବା ପାଇଁ ଗୁରୁଙ୍କ ଗୃହକୁ ଯିବା ପାଇଁ ଏସବୁ ଯିବା ପାଇଁ ନିମନ୍ତ୍ରଣ ଦରକାର ନାହିଁ, ସେଇଟା ନିମନ୍ତ୍ରଣ ନହେଲେ ମଧ୍ୟ ଯିବା କଥା, ଆମକୁ ନିମନ୍ତ୍ରଣ କରୁନାହାନ୍ତି ବୁଲାକୁ, କିନ୍ତୁ ଆମକୁ ବୁଲାର ଦାୟିତ୍ୱ ଅଛି, ଆମକୁ ଯିବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ ଶିବଜୀ କହିଲେ ନା ନା ତମେ ଜାଣିନ, ତମର ପିତାଙ୍କ ସହିତ ଆମର ଯେଉଁ ଗଣ୍ଡଗୋଳ ହେଇଛି ସେ ତମେ ଜାଣିନ। ଏ ଗୋଟେ ପ୍ରସିଦ୍ଧ ଶ୍ଳୋକ କହିଛନ୍ତି ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି ଶ୍ଳୋକଟି। ସତ୍ୱଂ ବିଶୁଦ୍ଧଂ ବସୁଦେବ ସଦ୍ଧିତଂ ଯଦି ଯତି ତତ୍ର ଉପମାନ ପାବୁତା ସତ୍ୱୀ ଚ ତସ୍ମିନ୍ ଭଗବାନ ବାସୁଦେବେ ହି ଅଦକ୍ଷତମେ ନମସା ବିଧିୟତେ। ସତ୍ୱଂ ବିଶୁଦ୍ଧଂ ବସୁଦେବ ସଦ୍ଧିତଂ, ଭଗବାନ ଯେଉଁ ବସୁଦେବଙ୍କ ପୁତ୍ର ହେଇ ଆସିଛନ୍ତି, ବାସୁଦେବ ବୋଲି କୁହାଯାଉଛି, ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ, ଭଗବାନଙ୍କୁ ବାସୁଦେବ ଯେଉଁ କୁହାଯାଉଛି ତାର କାରଣ ହେଉଛି କ'ଣ ନା ବସୁଦେବ ପୁତ୍ର ଅର୍ଥ ହେଉଛି ସତ୍ୱଂ ବିଶୁଦ୍ଧଂ ବସୁଦେବ ସଦ୍ଧିତଂ। ବିଶୁଦ୍ଧ ସତ୍ୱ ସ୍ତରକୁ ଯେଉଁମାନେ ଯିବେ ସେମାନେ ବସୁଦେବ ସ୍ତର ପ୍ରାପ୍ତ ହେବେ, ବିଶୁଦ୍ଧ ସତ୍ୱ ସ୍ତରକୁ ଗଲେ ଜଣେ ଭଗବାନଙ୍କୁ ମଧ୍ୟ ପ୍ରାପ୍ତ ହେବେ। ସତ୍ୱଂ ବିଶୁଦ୍ଧଂ ବସୁଦେବ ସଦ୍ଧିତଂ ଯଦିୟତେ ତତ୍ର ଉପମାନ ପାବୁତା, ସେହି ସ୍ତରକୁ ଗଲେ ଜଣେ ଏ ଯେଉଁ ତ୍ରିଗୁଣ ଭିତରେ ବନ୍ଧେଇ ହେଇକି ରହିଛନ୍ତି ସେଥିରୁ ସେମାନେ ମୁକ୍ତ ହେବେ। ଅପାବୁତା, ତ୍ରିଗୁଣ ଭିତରେ ଆମେ ଆବୃତ ହେଇକି ରହିଛେ କିଭଳି? ତୃତୀୟ ଅଧ୍ୟାୟରେ ଭଗବାନ ଭଗବତ ଗୀତାରେ କହୁଛନ୍ତି ଯଥା ଲୁହେନା ବୃତ ଗର୍ଭ କ'ଣ ଧୂମେନା ବ୍ୟତେ ବହ୍ନି ଯଥା ଦସୁ ମଳି ମଛ ଯଥା ଲୁହେନା ବୃତ ଗର୍ଭ ତଥା ତେନି ଦମ ଆବୃତ। ଆମେ ତିନୋଟି ଗୁଣରେ ଆବୃତ ହେଇକି ରହିଛେ କିଭଳି ଭାବରେ ନା ଧୂମେନା ବ୍ୟତେ ବହ୍ନି, ଯେମିତି ଅଗ୍ନି ଧୂଆଁ ଭିତରେ ଆବୃତ ହେଇକି ରହୁଛି, ଇଏ ହେଉଛି ସତ୍ୱଗୁଣର ଆବରଣ। ଯଥା ଆଦର୍ଶ ମିଳେନ ଚ, ଯେମିତି ଆଦର୍ଶ ବା ଗୋଟେ ମିରରରେ ଆଇନାରେ ଏମିତି ଧୂଳି ପଡ଼ିଗଲେ ସେ ଆବୃତ ହେଇକି ରହୁଛି, ଆମର ରୂପକୁ ଦେଖିପାରିବା ନାହିଁ, ପ୍ରତିଫଳନ ହେବ ନା ସେଥିରେ, ଇଏ ହେଉଛି ରଜଗୁଣର ଆବରଣ। ଏବଂ ଯଥା ଲୁହେନ ଭୂତ ଗର୍ଭ, ଗର୍ଭରେ ଯେମିତି ସନ୍ତାନ ରହୁଛି, ଇଏ ହେଉଛି ତମଗୁଣର ଆବରଣ। ଏଇଭଳି ଭାବରେ ଆମେ ତିନୋଟି ଗୁଣର ଆବରଣରେ ରହିଛେ, କିନ୍ତୁ ଯଦି ଆମେ ଶୁଦ୍ଧ ସତ୍ୱ ସ୍ତରକୁ ଯିବା ସେତେବେଳେ ପୁମାନ ଅପାବୃତା, ସେତେବେଳେ ତିନି ଗୁଣର ଉର୍ଦ୍ଧକୁ ଆମେ ଯିବା, ଏ ଆବୃତ୍ତିରୁ ଏ ତିନି ଗୁଣର ଭିତରେ ଯେଉଁ ଆମେ ରହିଛେ ଏଥିରୁ ଉର୍ଦ୍ଧ ମୁକ୍ତ ହେବା। ସତ୍ୱେଚ ତସ୍ମିନ୍ ଭଗବାନ ବାସୁଦେବ, ଏହି ସ୍ତରକୁ ଗଲେ ଆମେ ଭଗବାନ ବାସୁଦେବଙ୍କୁ ପ୍ରାପ୍ତ ହେବା। ତେଣୁ ଶିବଜୀ ସବୁବେଳେ ଇ ଅଧ୍ୟକ୍ଷ ମେ ନମସା ବିଧିୟତେ, ତେଣୁ ସେହି ଅଧ୍ୟକ୍ଷ ଭଗବାନଙ୍କୁ ମୁଁ ସବୁବେଳେ ନମସ୍କାର କରୁଛି, ତେଣୁ ସେ ସେଇଥିରେ ଚିନ୍ତା କରୁଛନ୍ତି, ଅନ୍ୟ କିଛି ଚିନ୍ତା କରୁନାହାନ୍ତି। ତେଣୁ ତମର ପିତା ଯେତେବେଳେ ଦେଖିଲେ ସେ ଆସୁଛନ୍ତି, ଅନ୍ୟମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ, ମୁଁ ଠିଆ ହେଇପାରିଲିନି ବୋଲି ସେ ମୋତେ ଅଭିଶାପ ଦେଇଛନ୍ତି, ଏସବୁ କଥା ଗଣ୍ଡଗୋଳ ହେଇଛି, ତମେ ଜାଣିନ ସେ କଥା, ବା ଜାଣିଥିଲେ ବି ତମେ ଜାଣିନ ତାଙ୍କ ସହିତ, ଆଉ ସେ ସେଥିପାଇଁ ଆମକୁ ନିମନ୍ତ୍ରଣ କରିନାହାନ୍ତି, ତେଣୁ ଆମେ ଯିବାଟା ଠିକ୍ ହେବନି। କିନ୍ତୁ ଝିଅ ବାପ ଘରକୁ ଯିବା ପାଇଁ ସେ ଝିଅ ଝିଅ ହେବ ସେ ସବୁ ଜାଣିବ, ତାର ମନର ବେଦନା। ତେଣୁ ଅନ୍ୟମାନେ ଭଉଣୀମାନେ ଆସିଛନ୍ତି, ଷୋହଳ ଭଉଣୀ ନା, ଆଉ 15 ଜଣ ଭଉଣୀ ଆସିଥିବେ, ତାଙ୍କର ପତିମାନେ ଆସିଥିବେ, ଅନେକ ସବୁ ଦେଖା ସାକ୍ଷାତ ହେବ, ମାଆଙ୍କ ପାଖରେ ଦେଖା ହେବ, ନା ଦାକ୍ଷାୟଣୀଙ୍କ ସହ ଦେଖା ହେବ, ପିତାଙ୍କ ସହ ଦେଖା ହେବ, ଏଇଭଳି ଭାବରେ ସେ ଚିନ୍ତା କରିକି ସେ ରହିପାରୁନାହାନ୍ତି। ଶିବଜୀ ମନା କଲେ ମଧ୍ୟ ସେ କଣ୍ଟ୍ରୋଲ କରିପାରୁନାହାନ୍ତି ନିଜ ମନ, ତେଣୁ ବାଧ୍ୟ ହେଇକି ସେ ପଳେଇଯାଇଛନ୍ତି। ଦେହ ବିସ୍ତାର ବର୍ଣ୍ଣନା କରାଯାଇଛି, ତେଣୁ ଆମେ ସଂକ୍ଷେପରେ କହିବା, ସତୀ ଯେତେବେଳେ ଗଲେ ପିତାଙ୍କ ପାଖକୁ, ଯଜ୍ଞ ଦେଖୁଛନ୍ତି ସମସ୍ତ ଦେବତାମାନଙ୍କର ଭାଗ ରହିଛି ବା ତାଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ବସିବା ପାଇଁ, ତାଙ୍କର ଆସନ ରଖାଯାଇଛି, କିନ୍ତୁ ଶିବଙ୍କ ପାଇଁ କୌଣସି ନାହିଁ, ତାଙ୍କ ପତ୍ନୀଙ୍କ ପାଇଁ ନାହିଁ, ତେଣୁ ସେ ବହୁତ କ୍ରୋଧ ପ୍ରକାଶ କରି ସେଠି ଶରୀର ତ୍ୟାଗ କରିଛନ୍ତି। ସମୟରେ ସେଥିପାଇଁ କୁହାଯାଇଛି ତାଙ୍କର କୌଣସି ସନ୍ତାନ ଜାତ ହେଇପାରିଲାନି, ସେଥିପାଇଁ ଆମର କୁହାଯାଇଛି ଯେଉଁମାନେ ବିଷ୍ଣୁ ନିନ୍ଦା ଯେଉଁ ରହୁଛି ସେଠି ଶରୀରଜଣ ମଧ୍ୟ ତ୍ୟାଗ କରିଦେବ। ଗୋଟେ ପ୍ରସିଦ୍ଧ ଶ୍ଳୋକ କହିଛନ୍ତି ସତୀଦେବୀ, କହିଛନ୍ତି ସେଟା ଯେ ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି ସେମାନେ ଏଇ ଭଗବାନ ଭକ୍ତଙ୍କର ନିନ୍ଦା କରନ୍ତି, ଏଭଳି ଭାବରେ ଯେଉଁ ନିନ୍ଦା କରନ୍ତି ସେ ତାଙ୍କ ମହାପୁରୁଷ ପାଦ ପାଂଶୁଭି ନିରସ୍ତ ତେଜ ତଦେବ ସେବନ। ଯେଉଁମାନେ ଭଗବାନଙ୍କ ଭକ୍ତମାନଙ୍କର ଯେଉଁମାନେ କ୍ରିଟିସାଇଜ୍ କରନ୍ତି ବା ତାଙ୍କୁ ନିନ୍ଦା କରନ୍ତି, ଇଏ ହେଉଛି ପ୍ରଥମ ନମ୍ବର ନିନ୍ଦା, ବୈଷ୍ଣବ ନାମର ଅପରାଧ ପ୍ରଥମ ଅପରାଧ। ଯେଉଁମାନେ ନିନ୍ଦା କରନ୍ତି ସେମାନେ ତାଙ୍କର ନିରସ୍ତ ତେଜସ୍ ତଦେବ ସେବନ, ଯଦିଓ ଭକ୍ତମାନେ ସେ ସବୁକୁ ଗ୍ରହଣ କରନ୍ତି ନାହିଁ ତାଙ୍କୁ ନିନ୍ଦା କଲେ ମଧ୍ୟ ସେ ତାଙ୍କୁ ସେଟାକୁ ଗ୍ରହଣ କରନ୍ତି ନାହିଁ, ତାଙ୍କ ଉପରେ କ୍ରୋଧ ପ୍ରକାଶ କରନ୍ତି ନାହିଁ। କିନ୍ତୁ ମହାପୁରୁଷ ପାଦ ପାଶ ଭୀର ତାଙ୍କ ପାଦରେ ଯେଉଁ ରେଣୁ ବା ଧୂଳି ଅଛି ସେସବୁ ସେଇଟାକୁ ଗ୍ରହଣ କରିପାରନ୍ତିନି, ସେ ଧୂଳିମାନେ ସେଇ ନିନ୍ଦାକୁ ଗ୍ରହଣ କରିପାରନ୍ତି ନାହିଁ। ତେଣୁ ତାଙ୍କର ଯେତେ ତେଜ ରହିଛି ସେ ତେଜଟି ନଷ୍ଟ ହୋଇଯାଉଛି। ତେଣୁ ଏ କଥା କହିକିରି ସତୀଦେବୀ ଶରୀର ତ୍ୟାଗ କରିଥିଲେ। ତେଣୁ ତାପରେ ଶିବଜୀ କ୍ରୋଧ ପ୍ରକାଶ କରି ତାଙ୍କ ଶରୀରକୁ ନେଇକିରି ବହୁତ ଲୀଳା ସବୁ ରହିଛି। ତାପରେ ଦେବତାମାନେ ବ୍ରହ୍ମା ଏମାନେ ସବୁ ଯାଇକିରି ସେଇ କୈଳାସ ପର୍ବତ ଯେଉଁ କହିଥିଲି 100 ଯୋଜନ ବିସ୍ତୃତ ବଟବୃକ୍ଷ ରହିଛି ସେଠି ଯାଇ ତାଙ୍କୁ ସ୍ତୁତି କରିଛନ୍ତି। ସ୍ତୁତି କଲାପରେ ଶିବଜୀ କହିଛନ୍ତି ଠିକ୍ ଅଛି, ସେ ବୀରଭଦ୍ର ନାମକ ଗୋଟେ ତାଙ୍କର ଗଣକୁ ସୃଷ୍ଟି କରିଛନ୍ତି, ତାଙ୍କର ପାର୍ଷଦ ସୃଷ୍ଟି କରିଛନ୍ତି, ଯିଏକି ଯାଇକିରି ଦକ୍ଷକୁ ହତ୍ୟା କରିଛନ୍ତି। ତାଙ୍କର ଯେଉଁମାନେ ସପୋର୍ଟର ଥିଲେ ଭୃଗୁ ଆଦି ସେମାନେ ସବୁ ବିଭିନ୍ନ ପ୍ରକାର ଦଣ୍ଡ ପ୍ରଦାନ କରିଛନ୍ତି। ତେଣୁ ଅନ୍ତିମରେ ଶିବଜୀ କହିଲେ ଯେଉଁ ଦକ୍ଷ ମୃତ୍ୟୁବରଣ କରିଛନ୍ତି ତାଙ୍କର ଶରୀରରେ ଗୋଟେ ଛାଗଳ ମୁଣ୍ଡ ଲଗେଇଦେବା ପାଇଁ, ଛେଳିର ମୁଣ୍ଡ ଲଗେଇଦେବା ପାଇଁ କହିଲେ, ଏବଂ ଛେଳିର ମୁଣ୍ଡ ଲଗେଇଦେଲା ପରେ ସେ ଜୀବନ ମାନେ ପୁଣି ଜୀବନ ପ୍ରାପ୍ତ ହେବେ। ତେଣୁ ତାପରେ ସେ ଶିବଜୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହିସବୁ ବିଷୟରେ ତାହା ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଶିବଜୀ ଯେତେବେଳେ ଏଇଭଳି ଭାବରେ ତାଙ୍କର ପତ୍ନୀ ମୃତ୍ୟୁବରଣ କଲେ ସେତେବେଳେ ଆଉ ଶିବଜୀ ଆଉ ପତ୍ନୀ ଗ୍ରହଣ କରୁନାହାନ୍ତି। କିନ୍ତୁ ଇଏ ଯେ ସତୀ ଦକ୍ଷଙ୍କର କନ୍ୟା ଥିଲେ ସିଏ ପର୍ବତଙ୍କର କନ୍ୟା ହେଲେ, ପାର୍ବତୀ ଦେବୀ ହେଲେ, ହନୁମାନ ଏ ହିମାଳୟଙ୍କ ପର୍ବତଙ୍କର ପୁତ୍ରୀ ହିସାବରେ ପାର୍ବତୀ ଦେବୀ ହିସାବରେ ଜନ୍ମଗ୍ରହଣ କରିଛନ୍ତି। କିନ୍ତୁ ଦେବତାମାନଙ୍କର ଯେଉଁ ରହିଛି ଅସୁରମାନଙ୍କ ସହିତ ଯେଉଁ ଯୁଦ୍ଧ ହେଉଛି, ଅସୁରମାନେ ବହୁତ ଜୟଲାଭ କରୁଛନ୍ତି, ଦେବତାମାନେ ପରାଜୟ କରୁଛନ୍ତି। କାହିଁକି ନା ଶିବଜୀଙ୍କର ଜଣେ ଯଦି ପୁତ୍ର ହେବେ ସିଏ ହିଁ ଏ ଦେବତାମାନଙ୍କର ସେନାଧ୍ୟକ୍ଷ ହେଇକିରି ଅସୁରମାନଙ୍କ ବିରୁଦ୍ଧରେ ଜୟ ଲାଭ କରିପାରିବେ। ଭଗବତ ଗୀତାରେ ଭଗବାନ କହୁଛନ୍ତି ସେନାନୀ ନା ଅହମ୍ ସ୍କନ୍ଦ, ସ୍କନ୍ଦ ହେଉଛନ୍ତି କାର୍ତ୍ତିକେୟ ଯିଏକି ଶିବଜୀଙ୍କ ପୁତ୍ର ହେବେ। ତେଣୁ ଦେବତାମାନେ ପାର୍ବତୀ ଦେବୀଙ୍କୁ ଅନୁରୋଧ କରୁଛନ୍ତି ଆପଣ ଯାଇକିରି ଶିବଜୀଙ୍କୁ ଆରାଧନା କରନ୍ତୁ ଯେ ଆପଣ ତାଙ୍କୁ ବିବାହ କରନ୍ତୁ, ଆପଣଙ୍କର ଏ ପୁତ୍ର ଆସିଲେ ଆମକୁ ଏ ଅସୁରମାନଙ୍କ ପାଖରୁ କବଳରୁ ରକ୍ଷା କରିବେ। କିନ୍ତୁ ପାର୍ବତୀ ଦେବୀ ଯେତେ ଆରାଧନା କଲେ ମଧ୍ୟ ଶିବଙ୍କର ଧ୍ୟାନ ମଗ୍ନ ହେଉନି। ତେଣୁ ଇନ୍ଦ୍ରଦେବ ପଠାଉଛନ୍ତି, କାମଦେବଙ୍କୁ ପଠାଉଛନ୍ତି, ଅପ୍ସରାମାନଙ୍କ ସହିତ ବିଭିନ୍ନ ଋତୁମାନଙ୍କ ସହିତ ପଠାଉଛନ୍ତି ଶିବଜୀଙ୍କର ଧ୍ୟାନ ମଗ୍ନ କରିବା ପାଇଁ, ତାଙ୍କୁ କାମ ଦୀପ କରିବା ପାଇଁ, ଉଦ୍ଦୀପନା କରିବା ପାଇଁ। କିନ୍ତୁ କାମଦେବ ଯେତେବେଳେ ତାଙ୍କୁ କାମସର ମାରୁଛନ୍ତି, କାମସ୍ୱର ପ୍ରଭୁପାଦ ମହାରାଜ କହୁଛନ୍ତି କାମସ୍ୱରଟା କ'ଣ, ଏଇ 5ଟି ପଦାର୍ଥରେ 5ଟି ତତ୍ତ୍ୱରେ ତିଆରି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଏଇଥିପାଇଁ ସେଇଥିରେ ସମସ୍ତେ ଆସକ୍ତି ରହୁଛନ୍ତି। ତେଣୁ ଏଇ କାମସ୍ୱର ଯେତେବେଳେ ଶିବଜୀଙ୍କ ପାଖକୁ ପ୍ରେକ୍ଷଣ କରୁଛନ୍ତି ସେତେବେଳେ ଶିବଜୀ କାହିଁକି କାମଦୀପକ ହବ ତାଙ୍କର, ଶିବଜୀ ହେଉଛନ୍ତି କାମାରି ତାଙ୍କୁ କୁହାଯାଉଛି, କାମର ହରି, ସିଏ କାମକୁ ନିଜ ଅଧୀନରେ ରଖିଛନ୍ତି। ତେଣୁ ତାଙ୍କର ତୃତୀୟ ନେତ୍ରଟି ଖୋଲିଯାଇଛି, ତୃତୀୟ ନେତ୍ରଟି ଯେତେବେଳେ ଖୋଲିଯାଇଛି ସେତେବେଳେ କାମଦେବ ଜଳିଯାଇଛି, ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଯାହା ହଉ ଦେବତାମାନେ ତାଙ୍କୁ ପ୍ରାର୍ଥନା କରିବାରୁ ତେଣୁ ସେ ପାର୍ବତୀଙ୍କୁ ବିବାହ କରିଛନ୍ତି। ପାର୍ବତୀଙ୍କୁ ବିବାହ କରି ତାଙ୍କର ଯେଉଁ ପୁତ୍ର ସନ୍ତାନ ଯାହା ଯାଇଛନ୍ତି କାର୍ତ୍ତିକେୟ, ତାଙ୍କ ନାମ ହେଉଛି ସ୍କନ୍ଧ, ସେ ଦେବତାମାନଙ୍କର ସେନାପତି। ସେଥିପାଇଁ ଭଗବତ ଦଶମଧ୍ୟରେ ଭଗବାନ କହିଛନ୍ତି ସେନାନୀ ନାମ ହମ୍ ସ୍କନ୍ଧ, ଯେତେ ସେନାପତି ଅଛନ୍ତି ଶ୍ରେଷ୍ଠ ସେନାପତି ହେଉଛି ସ୍କନ୍ଧ ବା କାର୍ତ୍ତିକେୟ, ଯେ ଯାହାଙ୍କ ଦାୟିତ୍ୱରେ ଯିଏକି ଭଗବାନଙ୍କର ବିଭୂତି, ଯାହାଙ୍କର ସେନାଧ୍ୟକ୍ଷରେ ଦେବତାମାନେ ଅସୁରମାନଙ୍କଠାରୁ ବିଜୟ ଲାଭ କରିଛନ୍ତି। ତେଣୁ ଏହି ଶିବଜୀଙ୍କର ଅନେକ ଲୀଳା ଭାଗବତ ବର୍ଣ୍ଣନା କରାଯାଇଛି, ଆମେ ସଂକ୍ଷେପରେ ବର୍ଣ୍ଣନା କଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ, ଶିବ ଚତୁର୍ଦ୍ଦଶୀ ତିଥି କି ଜୟ, ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାଇ ଗୋର ଆନନ୍ଦେ।
ତାର ଉର୍ଦ୍ଧରେ 100 ଜନ୍ମ ଧରିକି ଯେଉଁମାନେ ପାଳନ କରୁଛନ୍ତି ସ୍ୱଧର୍ମ, ସ୍ୱଧର୍ମ ମାନଙ୍କର ଆପଣ ବ୍ରହ୍ମଚାରୀ ଅଛନ୍ତି, ବ୍ରହ୍ମଚାରୀ ଧର୍ମ ପାଳନ କରିବେ ବା ଗୃହସ୍ଥ ଅଛନ୍ତି, ଗୃହସ୍ଥ ଧର୍ମ ଯିଏ ଯେଉଁ ଧର୍ମରେ ଅଛି ସେ ଧର୍ମର ଯେଉଁ ରହିଛି ନିୟମ ରହିଛି ସେଟାକୁ ଯଦି ଠିକ୍ ଭାବରେ ପାଳନ କରିବେ 100 ଜନ୍ମ ଧରିକିରି ସେଟା ବିରଞ୍ଜିତ ମାନେ ବ୍ରହ୍ମା ବ୍ରହ୍ମା ଗୃହସ୍ଥ କଣ ମୂଳ ରହୁଛନ୍ତି କି କେତେ ବ୍ରହ୍ମଚାରୀ ହଉଛନ୍ତି ଗୃହସ୍ଥ ହଉଛନ୍ତି ବାନପ୍ରସ୍ଥ ହଉଛନ୍ତି ସନ୍ୟାସ ହଉଛନ୍ତି ଯିଏ ଯୋଉ ଧର୍ମରେ ଅଛନ୍ତି ସ୍ୱଧର୍ମ ନିଷ୍ପତ୍ତି ସେଟା କୁହାଯାଏ ହଁ ଶହେ ଜନ ଯଦି ଠିକ ଭାବରେ ପାଳନ କରିପାରିବେ ତାହେଲେ ବ୍ରହ୍ମା ହେବେ ତାର ଉର୍ଦ୍ଧ୍ୱରେ ଶହେ ଏକରୁ ଅଧିକା ଯୋଉମାନେ କରିବେ ତାହେଲେ ସେମାନେ ଶିବଲୋକ ପ୍ରାପ୍ତ ହେବେ ହଁ ବର୍ଣ୍ଣନା କରାଗଲା ବ୍ରହ୍ମାଙ୍କର ଯୋଉ କ୍ରୋଧ ପ୍ରକାଶ କରି ତାଙ୍କ ଚକ୍ର